श्रीमद्भागवतम दशम स्कंध छप्पन अध्याय श्लोक 21। तम पूर्वं नरं दृष्ट्वा धात्री चुक्रोशभीतवत् तच्छ्रुत्वाभ्यद्रवत्क्रुद्धो जाम्बवान् बलिनां वरः तमपूर्वं नरं दृष्ट्वा धात्री चुक्रोशभीतवत् तच्छ्रुत्वाभ्यद्रवत्क्रुद्धो जाम्बवान् बलिनां वरः। तमपूर्वं नरं दृष्ट्वा धात्री चुक्रोशभीतवत् तच्छ्रुत्वाभ्यद्रवत्क्रुद्धो जाम्बवान् बलिनां वरः। धात्री चुक्रोशभीतवत् तच्छ्रुत्वाभ्यद्रवत्क्रुद्धो जाम्बवान् बलिनां वरः। ସେହି ଅସାଧାରଣ ପୁରୁଷଙ୍କୁ ସେମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ଥିବା ଦେଖି ଶିଶୁଟିର ଧାଇ ବା ଧାତ୍ରୀ ଭୟରେ ଚିତ୍କାର କରି ଉଠିଲା। ଅମିତ ବଳଶାଳୀ ଜାମ୍ବବାନ ତାର ଚିତ୍କାର ଶୁଣି କ୍ରୋଧ ବା କ୍ରୋଧିତ ହୋଇ ଶ୍ରୀ ଭଗବାନଙ୍କ ଆଡ଼କୁ ଛୁଟି ଆସିଲା। ହରେ କୃଷ୍ଣ ଦୁଷ୍ଟଭକ୍ତ ସଜାନନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଏହି ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ତେଣୁ ବର୍ତ୍ତମାନ ଆମେ ଚାଲିଯିବା ଦ୍ୱାରକା ନିକଟରେ ଥିବା ବନରେ, ଯେଉଁ ପାହାଡ଼, ସେଇ ପାହାଡ଼ରେ ଗୁମ୍ଫା ଭିତରେ ଏଇ ଘଟଣାଟି ଚାଲିଛି। ଆମେ ସେଇଠି ଯାଇକରି ଆମେ ବର୍ତ୍ତମାନ ଚିନ୍ତା କରିବା, ସେଇଠି ଏଇ ଲୀଳାଟି ହେଉଛି। ଇଏ ଭାଗବତ ଅଦ୍ୱୟ ଜ୍ଞାନ ଏଇଭଳି ଭାବରେ ବୁଝିବାକୁ ପଡ଼ିବ। ଅଦ୍ୱୟ ଜ୍ଞାନ ଯେଉଁ ରହିଛି କଥା ଏବଂ କାର୍ଯ୍ୟ ଭିତରେ କୌଣସି ତଫାତ୍ ନାହିଁ। ଏ ଯେଉଁ ଭଗବାନଙ୍କର ଭାଗବତର ଯେଉଁ କଥା ସବୁ ରହିଛି, ଇଏ ଆ ଦ୍ୱାରା ଆମେ ତାଙ୍କର ସଙ୍ଗ କରୁଛେ। ଏ ଯେଉଁ ବର୍ତ୍ତମାନ ଦ୍ୱାରକାରେ 5000 ବର୍ଷ ତଳେ ଏ ଘଟଣାଟି ହେଇଥିଲା, କିନ୍ତୁ ଆଜି ଯେତେବେଳେ ଆମେ ଭାଗବତ ପାଠ କରୁଛେ, ଆମେ ବର୍ତ୍ତମାନ ସେହି ଲୀଳାରେ ଭାଗ ନେଉଛେ। ଇଏ ହେଉଛି ଅଦ୍ୱୟ ଜ୍ଞାନ। ଏଇଭଳି ଭାବରେ ବର୍ତ୍ତମାନ ଆମେ ବର୍ତ୍ତମାନ ଚିନ୍ତା କରିବା ଯେ ସେଇ ଗୁମ୍ଫା ନିକଟରେ ଏ ଯେଉଁ ପିଲାଟି ଖେଳୁଥିଲା, ଗତକାଲି ଆମେ ଆଲୋଚନା କରୁଥିଲେ, ସେ ଯେଉଁ ମଣି ସମନ୍ତ ମଣି ଏତେ ମୂଲ୍ୟବାନ ମଣି, କିନ୍ତୁ ସିଏ ତାକୁ କ୍ରୀଡ଼ନକ ଖେଳନା ଭଳି ଖେଳୁଥିଲା। ତେଣୁ ଏହି ସମୟରେ ଭଗବାନ ଯେତେବେଳେ ସେଠି ସେ ଉପସ୍ଥିତ ହେଲେ, ହର୍ତ୍ତୁଂ କୃତ ମତି ତସ୍ମିନ୍, ଭଗବାନ ସେ ମଣିକୁ ହରଣ କରିବା ପାଇଁ ତାଙ୍କର ମନରେ ସ୍ଥିର କରୁଛନ୍ତି, କ'ଣ କରିବେ ଚିନ୍ତା କରୁଛନ୍ତି ଭଗବାନ। ହର୍ତ୍ତୁଂ କୃତ ମତି ତସ୍ମିନ୍ ଅବତସ୍ତୁ ଅବତସ୍ତେ ଅର୍ଭକେ ଅନ୍ତିକେ, ଭଗବାନ ସେ ବାଳକର ଅର୍ଭକର ନିକଟରେ ଠିଆ ହୋଇଛନ୍ତି। ଏଇଭଳି ଭାବରେ ଗତକାଲି କଥାକୁ ବିଶ୍ରାମ ଦେଇଥିଲେ, ବର୍ତ୍ତମାନ ପୁଣି ସେ କଥା ଆରମ୍ଭ କରିବା। ଭଗବାନ ସେଠି ଯେତେବେଳେ ଉପସ୍ଥିତ ଅଛନ୍ତି, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା ସେଟା ଅନ୍ଧକାର ଗୁମ୍ଫା ଥିଲା, କିନ୍ତୁ ଭଗବାନ ଯେତେବେଳେ ପ୍ରବେଶ କରିଗଲେ ଆଉ ସେଠି ଅନ୍ଧକାର ରହିବ। ଭଗବାନ ତାଙ୍କ ଶରୀରରୁ ଜ୍ୟୋତିଭା ଯଶ୍ୟ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି, कोटिषु शेषु सुधादि विभूति भिन्नम तद ब्रह्म निष्कलम अनंतम शेष भूतम गोविंदम आदि पुरुषम तमं भजामि। ए पर्यंत वैज्ञानिक मैंने जापना सूर्य आलोक आसूसी कौटू आसूसी से भावुंस गोटे ज्वलत पिंड रही ज्वलुति सबू से आलोकटा आसूस कि ज्वलत पिंड किसी ना से सब जीव मैंने अच्छा बहुत उन्नत जीव से मैंने देवता मैंने सब रही देव जमी सूर्य देवता विवस्वान रही शरीर जो ज्योति बाहर से ज्योति से सब जीव मान जो अच्छा शरीर से भाव में अग्निर रही अग्निर परिमाण अधिक रही तेनाली अग्नि बाहर शरीर अग्नि बाहर अग्निदेव से जन देवता से मैं जन जीव अग्निदेव तेणु यह भाव सूर्य देवता जो रही सूर्य लोक आलोक जो आसूरी भाव अनेक जो उज्जवल पिंड सब रही सब सब से जो आलोक प्राप्त होती भगवान प्राप्त होती ये हूँ अंतिम कारण कि वैज्ञानिक मैंने कहले माध्याकर्षण शक्ति हूँ कारण जो कि आपटा जो पाचि जाऊँ ते पड़ जाऊँ कि माध्याकर्षण शक्तिर कारण कौन से कहींपार तेणु अंतिम कारण होती कृष्ण जहाँकि वैज्ञानिक जन सब श्रेष्ठ वैज्ञानिक हूँ ब्रह्मा से ब्रह्म संहितर कही जस्य प्रभा प्रभवतु जगदंड कोटि ताकर शरीर जो प्रभाव रही जो आलोक रही से आलोकर द्वारा कोटि कोटि ब्रह्मांड आलोकित होती जस्य प्रभा प्रभवतु जगदंड कोटि कोटि सुशेष वसुधा विभूति भिन्न एवं से सब जो वसुधा सब रही जो पृथ्वी लोक सब रही अनेक प्रकार विभूति रही अनेक प्रकार विभूति रही आम बुझीपर ना प्रभुपाद महाराज कहती गोटे रही आमर पंचम स्कंद वर्णना कर विभिन्न विश्वर विभिन्न स्थान मानक विषय वर्णना कर गोटे स्थान रही क्षीरसागर क्षीरसागर गोटे रही लोक मैंने कह गए कल्पना जिनस किंतु प्रभुपाद महाराज उदाहरण देखिए गोटे उदाहरण दे भाव में लिभर डिजीज जो मानक लिभर रोग रही सीए ताकू क्षीर खाइबा मना कर डाक्तर मान कह तुम क्षीर खाईपर ना कि गाईर ये क्षीरटा गाभी ठार बाहर क्षीर कि गाभी ठारू आ गए रस बाहर से मूत्र गोमूत्र से मैंने जो मान लिभर डिजीज रही गोमूत्र पान करेंगे से मैंने गो क्षीर पान करें ना तेणु जो मैंने केवल गोमूत्र पान कर गाई रोटे क्षीर अच्छी ना से ना तो से भाव तेणु भौतिक जगत अनेक प्रकार सब विभूति रही अनेक प्रकार विभूति रही आम लिमिटेड नलेज कह ना खाली पृथ्वी जीवन अच्छे आउ कौट जीवन ना यहाँ आमर सीमित ज्ञान मध्यम कौचे कि वैदिक शास्त्र सब प्रकार ज्ञान दि जाए ज्ञान अंत भी कह वेदांत से आम रचना करा वेदांत वेदर अंत ये बड़ वैज्ञानिक है कहींपर ना जो मुझे ज्ञान रंत पाई भगवद गीतार भगवान जो ज्ञान विषय कौन तेर अध्याय भगवान कहले ये कौन पांचटी श्लोक भगवान ज्ञान देकर कहले कौन कौन अमानित्व मदम्बित्व इत्यादि सब कहीकि ये तो ज्ञान प्रत अज्ञान जगत अन्यथा ये हूँ ज्ञान आज जहाँ सब रहा सब अज्ञान सब ज्ञान देदेल भगवान पांचटी अध्याय पांचटी श्लोक तेर अध्याय तेणु ज्ञान ज्ञान बताम हम ज्ञानी जो ज्ञान रही से ज्ञान भगवान प्रदान करेणु ये बलम बलवत्ता बलिनांग बर कह बलम तर बल भगवान बलम बलवत्ता क्या भगवदगीता भगवान कहले तेणु ये जहाँ सब ज्ञान आसूस प्रकृति सबकि ज्ञान भगवान आसूस तेणु यही भाव में बुझा पड़ो शरीर में ज्योति रही आलोक रही जो मैंने आत्मविद आत्मतत्वविद मैने तत्वविद मैने भागवत प्रथम स्कंद द्वितीय अध्याय एगार श्लोक कहगला तत्वविद मैने भगवान अद्य तत्व को यही भाव जानती वदंती तत्तत्विदस्तत्व ज्ञान मध्यम ब्रह्मेति परमात्मति भगवान शब्दते जो मैने तत्वविद से मैंने यही प्रकार तीनोटी तत्व रही जानती प्रथम हूँ ब्रह्म ଭଗବାନଙ୍କର ପ୍ରଥମ ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଅନୁଭୂତି, ତାହା ପର ଅନୁଭୂତି ହେଉଛି ପରମାତ୍ମା ଅନୁଭୂତି, ଏବଂ ସର୍ବଶ୍ରେଷ୍ଠ ଅନୁଭୂତି ହେଉଛି ଭଗବତ ଅନୁଭୂତି। ତେଣୁ ଯେଉଁମାନେ ଜ୍ଞାନ ମାର୍ଗରେ ଭଗବାନଙ୍କୁ ଅନ୍ୱେଷଣ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ଏଇ ଜ୍ୟୋତି ଛଡ଼ା, ଆଲୋକ ଛଡ଼ା ଆଉ କିଛି ଜାଣିପାରନ୍ତି ନାହିଁ। ସେମାନେ କହନ୍ତି ଏଇଟା ହେଉଛି ଅନ୍ତିମ ତତ୍ତ୍ୱ, କାରଣ ସେ ଜ୍ଞାନ ମାଧ୍ୟମରେ ସେ ଅନ୍ୟ ତତ୍ତ୍ୱକୁ ସେ ବୁଝିପାରିବେ ନାହିଁ। ଯେମିତି କ୍ଷୀର, କ୍ଷୀରଟା ଚକ୍ଷୁ ମାଧ୍ୟମରେ ଆମେ ଖାଲି ଜାଣିବା କ୍ଷୀରଟା ହେଉଛି ଧଳା ବସ୍ତୁ ଏବଂ ତରଳ ବସ୍ତୁ, ଏତିକି ଜାଣିବା, ଆଉ କିଛି ଜାଣିପାରିବା ନାହିଁ। କ୍ଷୀର ଯେ ତରଳ ବସ୍ତୁ, ବହୁତ ମଧୁର, ଆଉ ସବୁ ସ୍ପର୍ଶ କଲେ ଶୀତଳ ଲାଗିବ, ଏସବୁ ତା'ର ମିଷ୍ଟତା ରହିଛି, ଏସବୁ ଜିନିଷ ଚକ୍ଷୁ ମାଧ୍ୟମରେ ଜାଣିପାରିବା ନାହିଁ। ସେହିଭଳି ଭାବରେ ଜ୍ଞାନୀମାନେ ତାଙ୍କର ଜ୍ଞାନ ମାଧ୍ୟମରେ ଭଗବାନଙ୍କର ଏଇ ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୁଅନ୍ତି, ଅନ୍ୟ ଅନୁଭୂତି ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏଇ ଯେଉଁ ଜ୍ଞାନୀମାନେ ସେମାନେ ଭାବନ୍ତି ବ୍ରହ୍ମ କହିଲେ ନିରାକାର, ତାଙ୍କର କୌଣସି ଆକାର ନାହିଁ, ସେ ହେଉଛି କ'ଣ ଜ୍ୟୋତି ବା ଆଲୋକ, ବ୍ରହ୍ମ ବ୍ରହ୍ମ ଜ୍ୟୋତି, ଏତିକି ସେମାନେ ଜାଣନ୍ତି। ଜ୍ଞାନୀମାନଙ୍କର ଜ୍ଞାନ ସେମିତି, ଏତିକି ଜ୍ଞାନ ରହିଛି, ଅଧିକ ଜ୍ଞାନ ନାହିଁ। ଯେଉଁମାନେ ସବୁଠାରୁ ଶ୍ରେଷ୍ଠ ଜ୍ଞାନୀ ସେମାନେ ଜାଣନ୍ତି ବାସୁଦେବ ସର୍ବମିତି, ଭଗବତ ଗୀତା ସପ୍ତମ ଅଧ୍ୟାୟ ଭଗବାନ କହିଲେ ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାଙ୍କ ପଦ୍ଧତି ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ଜ୍ଞାନୀ ଅନେକ ଜନ୍ମ ବିତିଗଲା ପରେ ନିଜ ଜ୍ଞାନ ମାଧ୍ୟମରେ ଜାଣିପାରିବ ନାହିଁ ଭଗବାନଙ୍କୁ। ଆଚାର୍ଯ୍ୟମାନେ ଟିକାରେ କହନ୍ତି ସେ ଜ୍ଞାନୀ ଯଦି କୌଣସି କାରଣରୁ, ଯେମିତି ଆମେ ଦେଖିବା ଚାରି କୁମାର, ଏମାନେ ଜ୍ଞାନୀ ଥିଲେ, ଏମାନେ ଭଗବାନଙ୍କୁ ଜାଣିପାରୁନଥିଲେ, କିନ୍ତୁ ଯେତେବେଳେ ସେ ଭଗବାନ ଦର୍ଶନ କଲେ ସେତେବେଳେ ସେ ଜ୍ଞାନ ମାର୍ଗ ଛାଡ଼ିକରି ଭକ୍ତି ମାର୍ଗକୁ ଆଶ୍ରୟ କଲେ। ଅନେକ ଜ୍ଞାନୀମାନେ ଅଛନ୍ତି ଏଇଭଳି ଭାବରେ, ଜଣେ ଭକ୍ତଙ୍କର ସଙ୍ଗ କଲେ ବା ଭଗବାନଙ୍କ କୃପା ପ୍ରାପ୍ତ ହେଲେ ସେମାନେ ଭଗବତ ଅନୁଭୂତି ପ୍ରାପ୍ତ ହୁଅନ୍ତି। ଏହି ସମ୍ବନ୍ଧରେ କୁହାଯାଏ ମଧୁସୂଦନ ସରସ୍ୱତୀ ପାଦ କଥା ଆସେ। ମଧୁସୂଦନ ସରସ୍ୱତୀ ପାଦ ଜଣେ ଜ୍ଞାନୀ ଥିଲେ, ବ୍ରହ୍ମ ଜ୍ଞାନୀ ଥିଲେ, ଏ ଜ୍ଞାନ କ'ଣ ଚିନ୍ତନ କରୁଥିଲେ, ଜ୍ଞାନ ଧାରଣା କରୁଥିଲେ, କିନ୍ତୁ ଗୋଟିଏ ଥର ସେ ଭଗବାନଙ୍କ କୃପା ପ୍ରାପ୍ତ ହେଲେ ବୃନ୍ଦାବନ, ଭଗବାନ କୃପା ପ୍ରାପ୍ତ ହୋଇକରି କାଶୀରେ ରହୁଥିଲେ, ତାଙ୍କର ଅନେକ ଶିଷ୍ୟ ଥିଲେ। ତେଣୁ ସେ ଭଗବାନ କହିଲେ ବ୍ରହ୍ମ, ଆମେ ଦେଖିବା ଯେ ଭଗବତ ଗୀତା ଆଉ ଅନ୍ୟ ଭାଗବତ ସବୁ ରହିଛି, ତା'ର ଅନ୍ୟ ଯେଉଁ ଆମର ପ୍ରଭୁପାଦଙ୍କ ଭାଷ୍ୟ ଯେଉଁମାନେ ନୁହନ୍ତି, ଅନ୍ୟ ଭାଷ୍ୟ ସବୁ ରହିଛି, ଅନ୍ୟମାନେ ବହୁତ ଭାଷ୍ୟ ଦେଇଛନ୍ତି, ଅନେକ ବିଦ୍ୱାନ ବ୍ୟକ୍ତିମାନେ ସବୁ ଦେଇଛନ୍ତି, କିନ୍ତୁ ସେଥିରେ ଲେଖା ହେବ ପରମାତ୍ମାନି ନମ, ପରମାତ୍ମାକୁ ଯୋଗୀମାନେ ପରମାତ୍ମା ଛଡ଼ା ଅନ୍ୟ କିଛି ଜାଣିପାରିବେ ନାହିଁ, ଭଗବାନ ଜାଣିପାରିବେ ନାହିଁ। ସେମାନେ କହିବେ ଭଗବାନ ହେଉଛନ୍ତି ପରମାତ୍ମା। ତେଣୁ ଏ ଯେଉଁ ରହିଛନ୍ତି ସିଏ ସେହିଭଳି ଭାବରେ ବ୍ରହ୍ମ ଚିନ୍ତନ କରୁଥିଲେ, ବ୍ରହ୍ମ ଧାରଣା କରୁଥିଲେ, କିନ୍ତୁ ଭଗବାନଙ୍କ କୃପା ପ୍ରାପ୍ତ ହୋଇଗଲେ। ଗୋଟେ ଥର ଭଗବାନଙ୍କୁ ଯାଇ ବୃନ୍ଦାବନ ଭଗବାନଙ୍କ କୃପା ପ୍ରାପ୍ତ ହୋଇକି ଫେରୁଛନ୍ତି, ସେତେବେଳେ ଆଉ ସେ ବ୍ରହ୍ମ ଚିନ୍ତନ କରୁନାହାନ୍ତି, ଭଗବାନଙ୍କ ଚିନ୍ତା କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ତାଙ୍କର ଶିଷ୍ୟମାନେ ଅଡ଼ୁଆରେ ପଡ଼ିଗଲେ, କ'ଣ ବ୍ରହ୍ମ ବ୍ରହ୍ମ ହେଉଥିଲେ, ଏବେ କ'ଣ ହରେକୃଷ୍ଣ ହେଲେଣି। ତେଣୁ ପଚାରିଲେ କ'ଣ ତତ୍ତ୍ୱଟା ଆମକୁ କୁହନ୍ତୁ, ବୁଝେଇ ଦିଅନ୍ତୁ ପ୍ରକୃତି ତତ୍ତ୍ୱ କ'ଣ। ତେଣୁ ଏ ଶ୍ଳୋକଟି ସେ କହିଥିଲେ, ବହୁତ ପ୍ରସିଦ୍ଧ ଶ୍ଳୋକ ରହିଛନ୍ତି, ବଂଶୀ ବିଭୂଷିତ ପୀତାମ୍ବରାଧରୁଣ ବିମ୍ବ ଫଳାଧରୋଷ୍ଟା ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାଧର ବିନ୍ଦ ନେତ୍ରା କୃଷ୍ଣାତ୍ ପରମ କିମପି ତତ୍ତ୍ୱମହମ୍ ନ ଜାନେ। ଜ୍ଞାନୀ ଥିଲେ କିନ୍ତୁ ଯେତେବେଳେ ଭଗବାନ କୃପା ଲାଭ କଲେ ସେତେବେଳେ ସେ ଭଗବାନ ଜାଣିଲେ, କହୁଛନ୍ତି ଅନ୍ତିମ ତତ୍ତ୍ୱ ହେଉଛନ୍ତି ସିଏ ନା କିଏ ନା ବଂଶୀ ବିଭୂଷିତ କରା, ତାଙ୍କର ହାତରେ ବଂଶୀ ରହିଛି, ବଂଶୀ ବିଭୂଷିତ କରା, ଆଉ ନବନୀର ଧାଭା, ତାଙ୍କର ଶରୀରର ରଙ୍ଗ ହେଉଛି, ଶରୀରର ଜ୍ୟୋତି କିଭଳି ଭାବରେ, ଶରୀରର ଆଭା ରଙ୍ଗ କିଭଳି ଭାବରେ ରହିଛି, ନବନୀର ନୂତନ ମେଘ ଭଳି ରହିଛି, ବର୍ଷା ମଧ୍ୟ ବର୍ଷା ଋତୁରେ ନୂତନ ମେଘର ଯେଉଁ ରଙ୍ଗ ରହିଥାଏ ସେହି ରଙ୍ଗ ତାଙ୍କର ରହିଛି ନବନୀର ଧାଭା। ଏବଂ ସେ ପୀତାମ୍ବରା, ପୀତାମ୍ବର ଧାରଣ କରିଛନ୍ତି, ପୀତବସ୍ତ୍ର ଧାରଣ କରିଛନ୍ତି ପୀତାମ୍ବରା, ଏବଂ ଅରୁଣବିମ୍ବ ଓଧରା, ଅରୁଣବିମ୍ବ ତାଙ୍କର ଓଧର ଯେଉଁ ରହିଛି, ନିମ୍ନ ନିମ୍ନ ଉଷ୍ଠ ରହିଛି, ଅରୁଣ ଫଳ ଭଳି ବିମ୍ବ ଫଳ ଭଳି ରହିଛି, ଲାଲ ରହିଛି ତାଙ୍କର ଏତେ ସୁନ୍ଦର ରୂପ। ଅରୁଣବିମ୍ବ ଫଳ ଅଧର ଉଷ୍ଠା ପୂର୍ଣ୍ଣେନ୍ଦୁ ଅଧର ଏବଂ ଉଷ୍ଠ ଦୁଇଟି ଯାକ ତାଙ୍କର ଲାଲ ରହିଛି, ଲିପଷ୍ଟିକ୍ ଲଗାଇ କୁହନ୍ତୁ ସେ ଲାଲ ରହିଛି ଅରୁଣବିମ୍ବ ଫଳ ଦଳା ଦ୍ରଷ୍ଟା ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖା, ତାଙ୍କର ମୁଖ ପୂର୍ଣ୍ଣଚନ୍ଦ୍ର ଭଳି ଏତେ ସୌନ୍ଦର୍ଯ୍ୟ ରହିଛି ତାଙ୍କ ମୁଖରେ। ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖା ଅରବିନ୍ଦ ନେତ୍ରା, ତାଙ୍କର ନେତ୍ର ପଦ୍ମଫୁଲ ଭଳି ଅରବିନ୍ଦ ନେତ୍ରା, ସେ ହେଉଛନ୍ତି କୃଷ୍ଣ। କୃଷ୍ଣା ପରମ କିମ୍ବି ତତ୍ତ୍ୱ ଅହମ୍ ନ ଜାନି, ଆଉ କିଛି ଆଠରୁ ଉନ୍ନତ ତତ୍ତ୍ୱ କିଛି ନାହିଁ। ଏହିଭଳି ଭାବରେ ଗୌନା ଜନ୍ମ ନାମନ୍ତେ ଜ୍ଞାନବାନ ମାଙ୍କର ପଦ୍ଧତି, ଜ୍ଞାନୀମାନଙ୍କୁ ଏହିଭଳି ଭାବରେ ଅନେକ ଜନ୍ମ ବିତିଗଲା ପରେ ସେମାନେ ଜାଣନ୍ତି ଯେ ପ୍ରକୃତରେ ଭଗବାନ ବାସୁଦେବ ହେଉଛନ୍ତି ସବୁକିଛିର ମୂଳ, ତେଣୁ ତାଙ୍କୁ ମହାତ୍ମା କୁହାଯାଏ, ଜ୍ଞାନୀକୁ ମହାତ୍ମା କୁହାଯାଏ ନାହିଁ। ଜଣେ ଯେତେବେଳେ ଭକ୍ତ ହୋଇଯାଏ ତାଙ୍କୁ ମହାତ୍ମା କୁହାଯାଏ, ସ୍ୱମହାତ୍ମା ସୁଦୁର୍ଲଭ, ଖାଲି ଦୁର୍ଲଭ ନୁହଁ, ସେ ଅତ୍ୟନ୍ତ ଦୁର୍ଲଭ ସେଭଳି ମହାତ୍ମା ମିଳିବା। ତେଣୁ ଏଇ ଯେଉଁ ରହିଛନ୍ତି ଭଗବାନ ସେଠି ଉପସ୍ଥିତ ଅଛନ୍ତି, ତାଙ୍କ ଶରୀରର ଜ୍ୟୋତିରୁ ଆଉ ସେଠି ଅନ୍ଧକାର ଦୂର ହୋଇଯିବ। ଏଠି କୁହାଯାଉଛି ତମ ଅପୂର୍ବଂ ନରଂ ଦୃଷ୍ଟୁଆ, ଅପୂର୍ବଂ ନର, ପ୍ରକୃତରେ ଭଗବାନ ପୂର୍ବରୁ ଆଉ କେହି ନଥିଲେ, ଅପୂର୍ବଂ ଭାଗବତମ ଯେଉଁ ରହିଛନ୍ତି ଚତୁଃଶ୍ଳୋକୀ ଭାଗବତମର ପ୍ରଥମ ଶ୍ଳୋକଟି ହେଉଛି ସେଇଟା, ଭଗବାନଙ୍କର ପୂର୍ବରୁ ଆଉ କେହି ନଥିଲେ। ଅହମ୍ ଏବା ସମୟବାଗ୍ରେ ନାନ୍ୟଦ୍ୟତ ସଦସତ୍ପରମ ପଶ୍ଚାଦହମ୍ ଯଦି ତଚ୍ଚ ଯେଉଁ ବୈଶିଷ୍ୟ ସ୍ୱସ୍ମି ନହମ୍। ଚତୁଃଶ୍ଳୋକୀ ଭାଗବତ ପ୍ରଥମ ଶ୍ଳୋକ ହେଉଛି ଏଇଟା, ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ ବତିଶ ଶ୍ଳୋକରେ ଭଗବାନ ଏଇଟାକୁ ଜ୍ଞାନ ଦେଇଛନ୍ତି ବ୍ରହ୍ମାଙ୍କୁ। ଏଇ ଚତୁଃଶ୍ଳୋକୀର ଭାଗବତମର ବିସ୍ତାର ହେଉଛି 18,000 ଶ୍ଳୋକ, ତେଣୁ ପ୍ରଥମ ଶ୍ଳୋକଟି ହେଉଛି ଏଇଟା, ଅହମ୍ ଏବା ସମୟବାଗ୍ରେ, ଭଗବାନ ସମସ୍ତଙ୍କ ଅଗ୍ର ପ୍ରଥମେ ସିଏ ଥିଲେ, ତାଙ୍କ ପୂର୍ବରୁ କେହି ନଥିଲେ, ଅପୂର୍ବମ ତାଙ୍କ ପୂର୍ବରୁ କେହି ନଥିଲେ, ସେ ଅପୂର୍ବ ପୁରୁଷ ସିଏ। ତେଣୁ ଏ ଯେଉଁ ଭଗବାନ ପ୍ରଥମେ ଏକମାତ୍ର ଭଗବାନ ହେଇଥିଲେ, ଅହମ୍ ଏବାସମ ଏବଂ ଅଗ୍ରେ, ଭଗବାନ ପ୍ରଥମେ ହିଁ ଥିଲେ ଆଉ କେହି ନଥିଲେ। ନାନ୍ୟ ଅସତ୍ତରମ୍, ସତ୍ ଏବଂ ଅସତ୍ ଯାହା ସ୍ଥୂଳ ବସ୍ତୁ ବା ସୂକ୍ଷ୍ମ ବସ୍ତୁ ଯାହା ସବୁ ରହିଛି, ପ୍ରକାଶମାନ ବସ୍ତୁ ଅପ୍ରକାଶମାନ ବସ୍ତୁର ଉର୍ଦ୍ଧ୍ୱରେ ସେ ଥିଲେ, ସତ୍ପରମ୍ ଏବଂ ପଶ୍ଚାଦ ହଂ ଯତ୍ ଏତତ୍, ପଶ୍ଚାଦ ଭୌତିକ ଯାକ ଧ୍ୱଂସ ହୋଇଗଲା ପରେ ମଧ୍ୟ ଯିଏ ରହିବେ ସିଏ ହେଉଛନ୍ତି ସେ ଭଗବାନ ଅହମ୍। ଏଠି ଅହମ୍ ଶବ୍ଦ ତିନି ଥର କୁହାଯାଇଛି, ଅହମ୍ ଏବା ସମ୍ବାଗ୍ରେ ନାନ୍ୟ ସତ୍ପରମ୍ ପଶ୍ଚାଦ ହଂ ଯତ୍ ଏତତ୍ ଯେଉଁ ବସିଷ୍ୟ ସ୍ୱସ୍ମି ନହମ୍। ଅହମ୍ ଶବ୍ଦ ତିନି ଥର କହିବାର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ସୁନ୍ଦର ରୂପ ରହିଛି, ରୂପ ରହିଛି ଭଗବାନଙ୍କର, ତେଣୁ ପଶ୍ଚାତ ଯିଏ ଆଉ ପଛରେ ଯିଏ ରହନ୍ତି ଅନ୍ତିମରେ ଯିଏ ରହନ୍ତି ସିଏ ହେଉଛନ୍ତି ସେ ଭଗବାନ ଅହମ୍। ପଶ୍ଚାତ ଏତତ୍ ଯେଉଁ ବସିଷ୍ୟତେ ସ୍ୱସ୍ମିନ୍ ଅହମ୍ ଅବଶିଷ୍ୟତେ, ଆଉ ଯିଏ ଅନ୍ତିମରେ ଯିଏ ରହନ୍ତି ସିଏ ହେଉଛନ୍ତି ଅହମ୍ ଭଗବାନ, ଭଗବାନଙ୍କର ସୁନ୍ଦର ରୂପ ରହିଛି। ସେଥିପାଇଁ ଏ ଶବ୍ଦଟି ଗୋଟିଏ ରହିଛି ବ୍ୟାକରଣରେ, ଗୋଟିଏ ଶବ୍ଦ ଯଦି ଦୁଇ ଥର ବ୍ୟବହାର କରାଗଲା ସେଇଟା ଦ୍ୱିରୁକ୍ତି କହିଲା, ସେଇଟା ଗୋଟେ ଦୋଷ, କିନ୍ତୁ ଭଗବାନ ଏଠି ତିନି ଥର ଶବ୍ଦ ବ୍ୟବହାର କଲେ ଅହମ୍ ଅହମ୍ ଅହମ୍, ସେଠି ଭଗବାନ ହେଉଛନ୍ତି ତାଙ୍କର ରୂପ ରହିଛି, ତେଣୁ ତିନି ଥର ସେଥିପାଇଁ କୁହାଯାଇଛି। ତେଣୁ ଇଏ ହେଉଛି ଭଗବାନ ଅପୂର୍ବ, ତାଙ୍କ ପୂର୍ବରୁ ଆଉ କେହି ନଥିଲେ, ସେଥିପାଇଁ ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ କହିଲେ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଧି ଗୋବିନ୍ଦ ସର୍ବକାରଣ କାରଣ। ଭୌତିକ ଜଗତରେ ଆମେ ଯାହା ଦେଖୁଛେ କାର୍ଯ୍ୟ ଏବଂ କାରଣ ସବୁ ରହିଛି, ଯାହା ସବୁ ଚାଲିଛି କାର୍ଯ୍ୟ ହେଉଛି ତାହାର ଗୋଟେ କାରଣ ରହିଛି, କାର୍ଯ୍ୟ କାରଣ ଭୌତିକ ଜଗତ ସବୁ କିଛି କାର୍ଯ୍ୟ କାରଣ ରହିଛି, କିନ୍ତୁ କାର୍ଯ୍ୟ କାରଣର ଉର୍ଦ୍ଧ୍ୱରେ ହେଉଛନ୍ତି ଭଗବାନ, ତାଙ୍କର କିଛି କାର୍ଯ୍ୟ ନାହିଁ ବା ତାଙ୍କର କିଛି କାରଣ ନାହିଁ। ନତଃ ସମସ୍ୟା ବୈଦିକ ନତଃ କାର୍ଯ୍ୟ କାରଣଂ ଚ ବିଦ୍ୟତେ, ଉପନିଷଦରେ ବର୍ଣ୍ଣନା କରାଯାଇଛି, ତାଙ୍କର ଆଉ କିଛି କାର୍ଯ୍ୟ ନାହିଁ ବା ତାଙ୍କର କିଛି କାରଣ ମଧ୍ୟ ନାହିଁ। ଏବଂ ନ ତଥା ସମସ୍ୟା ବୈଦିକ ଦୃଶ୍ୟତେ, ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଆଉ ଅଧିକ କଥା କ'ଣ କହିବା, ନନ୍ଦ ସମସ୍ୟା ବେଦିକ ସୃଷ୍ଟି ତାପରେ କ'ଣ ନନ୍ଦ ସମସ୍ୟା ବେଦିକ ଇଏ ହେଉଛନ୍ତି କ'ଣ କ'ଣ ପ୍ରଥମ କହି ନ ତାଙ୍କ ନଦସ୍ୟ କାର୍ଯ୍ୟଂ କରଣଂ ଚ ବିଦ୍ୟତେ ନନ୍ଦ ସମସ୍ୟା ବେଦିକ ସୃଷ୍ଟି କ'ଣ ସେ ଲୋକଟି ହଁ ତା ସମସ୍ୟା ଅଧିକ ସେ ଦିଶୁଥିଲେ ତାପରେ ଏ ଶ୍ରୀଗୁଡ଼ି ଉପନିଷଦ ରହିଛନ୍ତି ଭଗବାନ ଏଇଭଳି ଭାବ ଭଗବତ ତତ୍ତ୍ୱ ଏଇଭଳି ଭାବ ତାଙ୍କ ସହିତ କେହି ସମାନ ହେଇପାରିବେ ନାହିଁ ଆଉ ଅଧିକ କଥା କ'ଣ କହିବା ଏଇଟା ଉପନିଷଦର ବାକ୍ୟ ସେ ହେଉଛି କ'ଣ ନା ନା ତ ସମସ୍ୟା ପରାଶ ଶକ୍ତି ବିବିଧେ ବସୁଏତ ଭଗବାନ ପରମ ତତ୍ତ୍ୱ ସିଏ ତାଙ୍କର ଅନେକ ଶକ୍ତି ରହିଛି ଅନେକ ଶକ୍ତି ରହିଛି ଆମେ ଚିନ୍ତା କରିପାରିବାନି କେତେ ଶକ୍ତି ରହିଛି ଭଗବାନଙ୍କର ପରାଶ ଶକ୍ତି ବିବିଧେ ବସୁଏତ ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଚ ଭଗବାନର ଯେଉଁ ଜ୍ଞାନ ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ସେ ଜ୍ଞାନ ଭଗବାନ ଦେଇଛନ୍ତି ଭଗବତ ଗୀତାରେ ଭଗବାନ କହିଲେ ଜ୍ଞାନ ଜ୍ଞାନବତାମ ଏବଂ 15 ଅଧ୍ୟାୟରେ ମଧ୍ୟ ଭଗବାନ କହିଲେ ମଥ ସର୍ବ ମଥ ସ୍ମୃତି ଜ୍ଞାନମ ଅପହନମ ଚ ଭଗବାନ ଠାରୁ ସ୍ମୃତି ଆସୁଛି ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି ବୈଜ୍ଞାନିକମାନେ ମଧ୍ୟ କୁହନ୍ତି ତାଙ୍କର ଯେଉଁ ଜ୍ଞାନ ରହିଛି ତାଙ୍କର ସେଇଟା ହେଉଛି କେମିତି ସେମାନେ ପ୍ରାପ୍ତ ହେଉଛନ୍ତି 99% ପର୍ସପିରେସନ 1% ଇନ୍ସପିରେସନ ବୈଜ୍ଞାନିକମାନେ ବହୁତ ପ୍ରକାର ଗବେଷଣା କରୁଛନ୍ତି ଦିନ ରାତି ଗବେଷଣା କରି 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 ଏଇଭଳି ଭାବରେ ଗୋଟେ ସମୟ ଆସିବ ଯେତେବେଳେ ସେ ପାଇଯିବେ ୟୁରେକା ଯେମିତି ଯାହା ପଣ୍ଡିତ କହିଲେ ୟୁରେକା ମୁଁ ପାଇଗଲି ଜ୍ଞାନ ଯେମିତି ଆମର ଗୋଟେ ବର୍ଷ କାଳ ଗବେଷଣା କରି କରିକି ଏଇ ଯେଉଁ କରୋନାର ଭ୍ୟାକ୍ସିନ୍ ବାହାରିଲା ଏ ଜ୍ଞାନଟା କିଏ ଦେଲେ ଭଗବାନ ଦେଲେ ବର୍ଷେ କାଳ ଚେଷ୍ଟା କରିଥିଲେ ପାଇପାରିଲେ ନାହିଁ ଭଗବାନ ସେତେବେଳେ ଜ୍ଞାନଟେ ଦେଲେ ମଥ ସ୍ମୃତି ଜ୍ଞାନ ଅପମାନ ଚ ଭଗବାନ ଠାରୁ ଜ୍ଞାନ ଆସୁଛି ସେଇଟା ବୈଜ୍ଞାନିକମାନେ ଜାଣନ୍ତି ନାହିଁ ସେମାନେ କହନ୍ତି ଇନ୍ସପିରେସନ୍ ଗୋଟେ ପ୍ରେରଣା ଆସୁଛି ସେ ପ୍ରେରଣା କେଉଁଠୁ ଆସୁଛି ନା ଭଗବାନଙ୍କର ଆସୁଛି ଭଗବାନ କହିଲେ ସେଇଟା ମଥ ସ୍ମୃତି ଜ୍ଞାନ ଅପହନମ ଚ ମୁଁ ସେଇ ପ୍ରେରଣାଟି ଦିଏ ତେଣୁ ଏ ଯେ ଭଗବାନ ସବୁ ଜ୍ଞାନ ଦିଅନ୍ତି ଭଗବାନଙ୍କର ଜ୍ଞାନ କେଉଁଠୁ ପାଇଲେ ନା ସ୍ୱାଭାବିକ ତାଙ୍କର ଜ୍ଞାନ ପ୍ରାପ୍ତ ହେବା ପାଇଁ ସେ କେଉଁଠିକି ଯିବାକୁ ପଡ଼ିବ ନାହିଁ ଇଏ ହେଉଛନ୍ତି ଭଗବାନ ଯାହାଙ୍କର ଜ୍ଞାନ ସ୍ୱାଭାବିକ ଖାଲି ଜ୍ଞାନ ସ୍ୱାଭାବିକ ତା ନୁହଁ ବଳ ମଧ୍ୟ ସେଇଭଳି ଭାବରେ ଆମର ବହୁତ ବଳବାନ ସବୁ ବ୍ୟକ୍ତି ସବୁ ରହିଛନ୍ତି ସବୁ କ'ଣ ଜିମ୍ ଫିମ୍ ଯାଇକରି ସବୁ ବଳ ପ୍ରାପ୍ତ ହେଉଛନ୍ତି କିନ୍ତୁ ଭଗବାନ ଯେଉଁ ବଳ ପ୍ରାପ୍ତ ହେବା ପାଇଁ ଜିମ୍ ଯିବାକୁ ପଡ଼ିଲା ନାହିଁ ଭଗବାନ ଯେଉଁ ଛୋଟ ପିଲା ଥିଲେ 6 ଦିନର ହେଇଥିଲେ ସେତେବେଳେ ତୋକେ ନା ଛୋଟ ପିଲା 6 ଦିନର ପିଲା ସେଇ ସମୟରେ ଆସିଲା ଗୋଟେ ବିରାଟ ବଡ଼ଶାଳୀ ପୁତନା ଆସିଲା ରାକ୍ଷସୀ ଆସିଲା ପୁତନା ଲୋକ ବାଳାମୀ ରାକ୍ଷସୀ ରୁଧିରାସନା ଜିଘାଶାହେବି ହରେ ସ୍ତନଙ୍ଗତ୍ୱାବସଦ୍ଗତି ପୁତନା ଯେଉଁ ଆସିଲା ତାର 6 ମାଇଲ ତାର ଥିଲା ବିସ୍ତାର ଥିଲା 6 କୋଶ କିଏ କହନ୍ତି କେତେ କିଏ କେତେ କହନ୍ତି 6 ମାଇଲ ବୋଲି ବିରାଟ ବଡ଼ ତାର ରୂପ ଥିଲା କିନ୍ତୁ ଭଗବାନ 6 ଦିନ ରହିଥିଲେ ସେତେବେଳେ ତାଙ୍କର ସୂତିକା ଗୃହରେ ଥିଲେ ଭଗବାନ ଏ ଯେଉଁ ଲୀଳାଟି କଲେ ଗୋଟିଏ ଲୀଳାରେ ଅନେକ କାର୍ଯ୍ୟ ଭଗବାନ ସିଦ୍ଧି ହୁଏ ଆଚାର୍ଯ୍ୟ କହନ୍ତି ଯେଉଁମାନେ ଭଗବାନଙ୍କର ଦର୍ଶନ ପାଇପାରିଲେ ପାଇପାରିନଥିଲେ ଯେଉଁମାନେ ରହୁଛନ୍ତି ବନରେ ରହୁଛନ୍ତି ଶବର ଫବର ଇତ୍ୟାଦି ଆଦିବାସୀମାନେ ଆଦିବାସୀମାନେ ସେମାନେ ଭଗବାନଙ୍କୁ ଦର୍ଶନ ପାଇପାରୁନଥିଲେ ତେଣୁ ଭଗବାନ ତାଙ୍କ ପ୍ରତି କୃପା କରିକିରି ଏ ଲୀଳାଟି ହେଲା ଭଗବାନ ତାଙ୍କୁ ଦର୍ଶନ ଦେଲେ ଏ ଯେଉଁ ଆସିଲା ପୁତନା ଲୋକ ବାଳାଗ୍ନି ଯିଏକି ଛୋଟ ପିଲାଙ୍କୁ ହତ୍ୟା କରୁଥିଲା ଯିଏକି ରାକ୍ଷସୀ କୂଳରେ ଯାହାତ ହୋଇଥିଲା ଏବଂ ରୁଧିରାସନା ଏବଂ ଖାଦ୍ୟ ଗ୍ରହଣ କରୁଥିଲା କିଭଳି ଭାବରେ ନା ମାଂସ ରକ୍ତ ଏସବୁ ଗ୍ରହଣ କରୁଥିଲା ପାନ କରୁଥିଲା ସେଇଟା ରକ୍ତପାନ କରୁଥିଲା ରୁଧିରାସନା ଏବଂ ଏତେ ସବୁ ତାର କ'ଣ ନେଗେଟିଭ କ୍ୱାଲିଟି ସତ୍ତ୍ୱେ ସେ ଯେଉଁ ଆସିଥିଲା ଭଗବାନଙ୍କୁ ଜିଘାଂଶ ଘରେ କୌଣସି ଭଲ ଉଦ୍ଦେଶ୍ୟରେ ଆସିନଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା କିନ୍ତୁ ଯେଉଁ ଗୋଟିଏ ଭଲ କାମ କରିଥିଲା କ'ଣ ନା ଭକ୍ତ ବେଶ ଧାରଣ କରିଥିଲା, ଆଉ ସବୁ ନେଗେଟିଭ କ୍ୱାଲିଟି ତାର ଥିଲା, ଗୋଟିଏ କ୍ୱାଲିଟି ଭଲ ଥିଲା ଯେଉଁ ସେ ଭକ୍ତ ବେଶ ଧାରଣ କରି ଆସିଥିଲା, ଯାହାକୁ ବୃନ୍ଦାବନବାସୀମାନେ ଦେଖିକି ଭାବିଲେ ଲକ୍ଷ୍ମୀଦେବୀ ସ୍ୱୟଂ ବୋଲି। ତେଣୁ ଏଇ ଯେଉଁ ସିଦ୍ଧସ୍ୱାମୀ କହୁଛନ୍ତି ଭକ୍ତ ବେଶ ମାତ୍ରେଣ ସଦ୍ଗତି ତତ୍ଭାନ ଇତି ଅର୍ଥ, କେବଳ ଭକ୍ତ ବେଶ ସେ ଧାରଣ କରିଥିଲା ତେଣୁ ତାଙ୍କୁ ସଦ୍ଗତି କହିଲେ ତାଙ୍କ ମାଆଙ୍କର ସ୍ଥାନ ପ୍ରଦାନ କଲେ, ବା ତାଙ୍କ ଧାତ୍ରୀ ଯେଉଁ ରହିଛି ଏଠି ଧାତ୍ରୀ କଥା କୁହାଯାଇଛି, ସେଇଭଳି ଧାତ୍ରୀ ସେ ଥିଲେ ବା ଭଗବାନଙ୍କର ଦୁଇ ଜଣ ଧାତ୍ରୀ ଥିଲେ ଅମ୍ବିକା ଏବଂ କିଳିମ୍ବା, ତାଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେଇ ସ୍ଥାନ ପ୍ରଦାନ କଲେ ପୁତନାଙ୍କୁ। ତେଣୁ କ'ଣ ବା ଦୟାଳୁ ଶରଣ ବ୍ରଜ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି? ତେଣୁ ଏ ଲୀଳାଟି ଦୁଇଥର କୁହାଯାଇଛି ଭାଗବତମରେ। ତେଣୁ ଏଇ ଯେଉଁ ରହିଛନ୍ତି ଭଗବାନଙ୍କର ବଳ ହେଉଛି ଓଷ୍ଠର ବଳ, ଭଗବାନ ସେଠି ଓଷ୍ଠର ବଳ ପ୍ରଦର୍ଶନ କରିଛନ୍ତି, ଓଷ୍ଠରେ ଏତେ ବଳ ଅଛି ଭଗବାନଙ୍କର, ତାଙ୍କୁ ଓଷ୍ଠରେ ସେସବୁ କରିବେ ଟ୍ରେନ୍ ଭଳି ତାଙ୍କର ଶକ୍ତି ରହିଛି ଓଠରେ, ଏତେ ବିରାଟ ବଳ ରହିଥିଲା ପୁତନ ରାକ୍ଷସି, ତାର ଓଷ୍ଠ ଯେଉଁ ସ୍ତନପାନ କଲେ ତାର ପ୍ରାଣକୁ ନେଇଗଲେ, ଭଗବାନଙ୍କର ଓଷ୍ଠ ବଳ ପ୍ରଦର୍ଶନ କରିଛନ୍ତି। ଏହିଭଳି ଭାବରେ ଭଗବାନଙ୍କର ଅନେକ ବଳ ରହିଛି, ଜ୍ଞାନ ବଳ ଏବଂ ବଳ ପ୍ରାପ୍ତ ହେବା ପାଇଁ ସେ କେଉଁଠି ଯାଇକରି ପ୍ରାକ୍ଟିସ୍ କରିକି ସେ ବଳ ପ୍ରାପ୍ତ ହେଲେ ତା ନୁହଁ, ସ୍ୱାଭାବିକ ସ୍ୱାଭାବିକ ଭାବରେ ସେଠି ରହିଛି ତାଙ୍କ ପାଖରେ, ସେଇଟା ସ୍ୱାଭାବିକ ଜ୍ଞାନ ବଳ ପ୍ରିୟାସ ଏବଂ ତାଙ୍କ ପ୍ରିୟାଶକ୍ତି ଯେଉଁ ରହିଛି, ଅନେକ ପ୍ରକାର କାର୍ଯ୍ୟ ଭଗବାନ କରୁଛନ୍ତି, ଗୋବର୍ଦ୍ଧନ ଧାରଣ ଇତ୍ୟାଦି ଅନେକ ପ୍ରକାର କାର୍ଯ୍ୟ କରୁଛନ୍ତି। 7 ବର୍ଷ କମ୍ପ୍ଲିଟ୍ ହୋଇଥିଲା ଯେତେବେଳେ 8ମ ବର୍ଷରେ ଭଗବାନ ଏ ଗୋବର୍ଦ୍ଧନ ଧାରଣ କରିଥିଲେ, 7 ଦିନ 7 ରାତି ଧରି ଧାରଣ କଲେ ଗୋବର୍ଦ୍ଧନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ତୃତୀୟାରୁ ନବମୀ ଏ 7 ଦିନ ଭଗବାନ ଧାରଣ କଲେ ଗୋବର୍ଦ୍ଧନ, ଭଗବାନ ଗୋବର୍ଦ୍ଧନ ଧାରଣ କଲେ ଇନ୍ଦ୍ର ଭାବୁଥିଲେ ସିଏ ହେଉଛନ୍ତି ତ୍ରିଲୋକର ଅଧୀଶ୍ୱର, ଇନ୍ଦ୍ର ତ୍ରିଲୋକର ଅଧୀଶ୍ୱର, ଏ ଛୋଟ ପିଲା ଏ 7 ବର୍ଷର ବାଳକ ଇଏ କ'ଣ ଆର ଶକ୍ତି ରହିଛି, କ'ଣ ଆର ଜ୍ଞାନ ଅଛି, ପାଠ ପଢ଼ିଛି ସିଏ, ବୃନ୍ଦାବନବାସୀମାନଙ୍କୁ ସବୁ ଇଏ କରିଦେଲା ବୁଲେଇଦେଲା, ବୃନ୍ଦାବନବାସୀ ରାତି ପାଇଥିଲେ ମୋର ପୂଜା କରିଥାନ୍ତେ, ଇନ୍ଦ୍ରଯଜ୍ଞ କରିଥାନ୍ତେ, ସେ ଅମାବାସ୍ୟା ତିଥିରେ କାର୍ତ୍ତିକ ଅମାବାସ୍ୟା ତିଥିରେ ଲାଗିଥିଲେ ଜୋରସୋର ଲାଗିଥିଲେ, ସକାଳ ହେଲେ ଇନ୍ଦ୍ର ପୂଜା କରିବେ, କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କରିଦେଲେ ସବୁ ବଦଳିଗଲା, ସେଇ ଯେଉଁ ଇନ୍ଦ୍ର ପୂଜା ହେଇଥାନ୍ତା ସେଇ ପୂଜାରେ ଗୋବର୍ଦ୍ଧନ ପୂଜା କଲେ, ଇନ୍ଦ୍ର ଏଭଳି ଭାବରେ କ୍ରୋଧ ପ୍ରକାଶ କଲେ। 10ମ ସ୍କନ୍ଧ 24 ଅଧ୍ୟାୟ 25 ଅଧ୍ୟାୟ ବର୍ଣ୍ଣନା କଲେ, 25 ଅଧ୍ୟାୟ କୁହନ୍ତି ଭଗବାନଙ୍କୁ ଗାଳି ଦେବା ପାଇଁ ଆରମ୍ଭ କଲେ, ବାଚାଳଂ ବାଳିଶମ ସ୍ତବ୍ଧମ ଅଜ୍ଞଂ ପଣ୍ଡିତ ମାନନ କୃଷ୍ଣ ମର୍ତ୍ତେ ଉପାସୁଚ ଗୋପାମେ ଚକ୍ରୁର ପ୍ରିୟମ, ଏ ଗୋଟେ ଛୋଟ ପିଲା ବାଚାଳଟେ, ବାଳିଶମ ତାର ବୁଦ୍ଧି ନାହିଁ, ଅଜ୍ଞ ସେ ପାଠ ପଢ଼ି ନାହିଁ ଏବଂ ବହୁତ ତାର ଗର୍ବ ରହିଛି ସ୍ତବ୍ଧମ, କିନ୍ତୁ ନିଜକୁ ଭାବୁଛି ବହୁତ ପଣ୍ଡିତ ବୋଲି ଭାବୁଛି, ଗୋପାମେ ଚକ୍ର ସେ ତାଙ୍କ କଥା ପଢ଼ିକିରି କୃଷ୍ଣ ମର୍ତ୍ତେ ଉପାସୁଚ, ଏ କୃଷ୍ଣ ଗୋଟେ ମର୍ତ୍ତେ ବାଳକ, ମର୍ତ୍ତେ ବାଳକ ଜଣେ, ଆଉ ତାହା କଥା ଶୁଣିକିରି ଏ ବୃଦ୍ଧ ବୃଦ୍ଧ ଯେଉଁ ଲୋକମାନେ ମଧ୍ୟ ମୋର ପୂଜା ଚକ୍ରୁମି ହେଳନ ମୋର ହେଳା କରିଦେଲେ କହିକିରି ତାଙ୍କର କ୍ରୋଧ ପ୍ରକାଶ କଲେ, ଏଇଭଳି ଭାବରେ କଥା ସବୁ ରହିଛି। 4ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କ ଏକ ବର୍ଦ୍ଧନ ଲୀଳା, ଏଇଭଳି ଭାବରେ ଭଗବାନ ଅନେକ କ୍ରିୟା ରହିଛି, ଅଦ୍ଭୁତ କ୍ରିୟା ଭଗବାନଙ୍କର ସ୍ୱାଭାବିକ, ଏସବୁ ସ୍ୱାଭାବିକ, ଭଗବାନ ଏ ଶକ୍ତି ପ୍ରାପ୍ତ ହେବା ପାଇଁ କେଉଁଠୁ କୁଆଡ଼େ ଭିଟାମିନ୍ ଖାଉନାହାନ୍ତି, ଭଗବାନଙ୍କର ସ୍ୱାଭାବିକ ରହିଛି। ଛୋଟ ପିଲା ଇଏ କହୁ ଯେତେବେଳେ ଭଗବାନ 10ମ ସ୍କନ୍ଧ 6ଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବକି ଯେତେବେଳେ ଭଗବାନଙ୍କୁ ଆଣିକିରି ହତ୍ୟା କରିବା ପାଇଁ ଭାବୁଛି, ଏଠି କୁହାଯାଉଛି ବହୁତ ସୁନ୍ଦର ଶ୍ଳୋକ ଭାସୁକଦେବ ଗୋସ୍ୱାମୀ କହିଛନ୍ତି, କିଭଳି ଭାବରେ ନା ଉରଗମ କ'ଣ ନା ଯଥୋ ରଗମ ଗୋଟେ ସର୍ପକୁ ଦୌଡ଼ି ଭଳି ଭାବିକିରି ସେ ତାକୁ ଭ୍ରମ କଲା, ଏଇଟା ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଅନ୍ତଗମ ଅନ୍ତ ଆଗତ, ଏଇ ବହୁତ ସୁନ୍ଦର ଭାବରେ ସୁଖଦେବ ଗୋସ୍ୱାମୀ ସେ ଶ୍ଳୋକଟି କହିଛନ୍ତି, 10ମ ସ୍କନ୍ଧ 6ଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରୁଛନ୍ତି, ଏ ଲୀଳାଟିକୁ ବର୍ଣ୍ଣନା ଦୁଇ ଗୋଟିଏ ଅଧ୍ୟାୟରେ ପୂର୍ଣ୍ଣ ବର୍ଣ୍ଣନା କରିଛନ୍ତି, ସେଇଠି ସେଇ ଶ୍ଳୋକରେ କହିଛନ୍ତି ସିଏ ଯେତେବେଳେ ପୁତନା ଆଣୁଥିଲା କିଭଳି ଭାବୁଥିଲା ତାର ନା ବିବୁଦ୍ଧ ତା ବାଳକ ମାରିକା ଗ୍ରହ ଚରାଚର ସା ଚରାଚରାତ୍ମା ସହ ନିମିଳିତ କ୍ଷଣ ଅନନ୍ତ ମାର ପୟତ ଅଙ୍କମ ଅନ୍ତକମ ଯଥୋ ରଗମ ସୁପ୍ତମ ଅବୁଦ୍ଧ ରଜୁ,
ଶ୍ଳୋକରେ କିଛି ପ୍ରକାର ସବୁ କଥା ରହିଛି। ତେଣୁ ସେ ଭାବୁଛି କ'ଣ ନା ବିବୁଧ୍ୟ ତାଙ୍କ ବାଳକ ମାରିକା ଗ୍ରହଣ, ଏଇ ଯେଉଁ ଆସିଥିଲା ବାଳକମାନଙ୍କୁ ମାରିବା ପାଇଁ ଆସିଥିଲା, ଗ୍ରହ ଗୋଟେ ଆସିଥିଲା ଏଇ ଯେଉଁ ପୁତନା, ସିଏ କ'ଣ ଭାବୁଥିଲା ଭଗବାନଙ୍କୁ ଶୟନ କରିଥିଲେ ସେ ତାଙ୍କର ସୁତିକା ଗୃହରେ, ସେତେବେଳେ ସିଏ ହେଉଛନ୍ତି ଚରା ଚରାତ୍ମା, ସିଏ ଚର ଏବଂ ଅଚର ସମସ୍ତଙ୍କର ଆତ୍ମା, ସିଏ ଯିଏ ଚାଲି ବୁଲି ପାରୁଛନ୍ତି ସେମାନେ ହେଉଛନ୍ତି ଚର, ଯିଏ ଚାଲି ବୁଲି ପାରୁନାହାନ୍ତି ଜନ ସ୍ଥାବର ତାଙ୍କର ମଧ୍ୟ ଆତ୍ମା ସିଏ, ତେଣୁ ସିଏ ମଧ୍ୟ ସେଇ ପୁତନାର ମଧ୍ୟ ଆତ୍ମା ଚରା ଚରାତ୍ମା। କିନ୍ତୁ ଭଗବାନ ଏଭଳିଆଟି କରୁଛନ୍ତି ଚରା ଚରାତ୍ମା ସହ ନିମିଳିତ କ୍ଷଣ ଭଗବାନ ଚକ୍ଷୁ ଖୋଲିଲେ ନାହିଁ, ଆଖି ବନ୍ଦ କରି ରହିଲେ। କାହିଁକି ଭଗବାନ ଆଖି ବନ୍ଦ କଲେ? ବିଭିନ୍ନ ପ୍ରକାର ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ତାଙ୍କର ଭାବକୁ ପ୍ରକାଶ କରିଛନ୍ତି, କାହିଁକି ଭଗବାନ ଆଖି ବନ୍ଦ କଲେ ନିମିଳିତ କ୍ଷଣ? ତେଣୁ ଇଏ ଚିନ୍ତା କରୁଛି ଅନନ୍ତ ଆରୋପୟା ଅଙ୍କ ମହନ୍ତ କମ, ସିଏ ହେଉଛି ଅନନ୍ତ, ତାଙ୍କର ଅନ୍ତ ନାହିଁ, ଇଏ କିନ୍ତୁ ଭଗବାନ ତାଙ୍କୁ ଅନ୍ତ କରିଦେବ, ତେଣୁ ତାଙ୍କୁ ଆଣିକିରି ନିଜ କୋଳରେ ରଖିଲେ। ଅନନ୍ତମ ଆରୋପୟ ଅଙ୍କମ ଅନ୍ତକମ ଯଥୋରଗମ ସୁପ୍ତମ ଅବୁଦ୍ଧର ଯୁଦ୍ଧି, ତାର ବୁଦ୍ଧି ଏଇଭଳି ଭାବରେ ଉରଗମ ଗୋଟେ ସର୍ପକୁ ରଜୁ ବୁଦ୍ଧି କରୁଥିଲା, ସୁପ୍ତ ସୁପ୍ତ ଉରଗମ ଗୋଟେ ଶୋଇଥିବା ସର୍ପକୁ ରଜବୁଦ୍ଧି ରଜବୁଦ୍ଧି କରିକିରି ଦୌଡ଼ ବୁଦ୍ଧି କରିକିରି ଆଣିଥିଲା, ଅନନ୍ତକୁ ଅନ୍ତ କରିବା ପାଇଁ ସୃଷ୍ଟି ଭାବୁଥିଲା, ଏଭଳି ତାର ବୁଦ୍ଧି। ବହୁତ ସୁନ୍ଦର ଭାବରେ ସେ ଲୀଳା ବର୍ଣ୍ଣନା କରାଯାଇଛି, କିନ୍ତୁ ଭଗବାନଙ୍କର ଏଇଭଳି ଭାବରେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଚ ସବୁକିଛି ସ୍ୱାଭାବିକ ଭାବରେ ଆସୁଛି, ହେଉଛନ୍ତି ଭଗବାନ, ତାଙ୍କର କୌଣସି କାରଣ ନାହିଁ, ନ ତସ୍ୟ କାର୍ଯ୍ୟକରଣ ଚ ବିଦ୍ୟତି, ତାଙ୍କର କୌଣସି କାର୍ଯ୍ୟ ନାହିଁ ବା ତାଙ୍କର କୌଣସି କାରଣ ନାହିଁ। ଭୌତିକ ଜଗତରେ ଆମେ ଯାହା ଦେଖୁଛେ କାର୍ଯ୍ୟ କାରଣ, ବୈଜ୍ଞାନିକମାନେ ସେଇଟା ବୁଝିପାରୁନାହାନ୍ତି, କାର୍ଯ୍ୟ କାରଣର ଉର୍ଦ୍ଧ୍ୱରେ ଆଉ କିଛି ରହିଛି, ସବୁକିଛି କାରଣ ରହିଛି, ଆର କାରଣ କ'ଣ ତାର କାରଣ କ'ଣ, ଏହିଭଳି ଭାବରେ ସେମାନେ ଅନୁସନ୍ଧାନ କରୁଛନ୍ତି। କିନ୍ତୁ ଏଭଳି ବସ୍ତୁ ରହିଛି ଯାହାଙ୍କର କୌଣସି କାରଣ ନାହିଁ, ସେମାନେ ଯଦିଓ କହୁଛନ୍ତି ସବୁକିଛି କାର୍ଯ୍ୟ କାରଣ ରହିଛି, କିନ୍ତୁ ଭୌତିକ ଜଗତ ଯେଉଁ ରହିଛି ସେ କହୁଛନ୍ତି ଏଇଟା ଅଟୋମେଟିକ୍, ଆର କୌଣସି କାରଣ ନାହିଁ, ଅଟୋମେଟିକ୍ ହେଇଯାଇଛି। ପ୍ରଭୁପାଦ ମହାରାଜ ଗୋଟେ ଲେକ୍ଚର ସେଇଟା କହୁଛନ୍ତି, ଆମର ଏମିତି କିଛି ଜ୍ଞାନ ନାହିଁ ଯେଉଁଥିରେ ଆମେ ଦେଖିବା ଅଟୋମେଟିକ୍ ଯେଉଁ ଜିନିଷ ରହିଛି, ବହୁତ ଅଟୋମେଟିକ୍ ମେସିନ୍ ସବୁ ବାହାରିଲାଣି, ଅଟୋମେଟିକ୍ ୱାସିଂ ମେସିନ୍ ଇତ୍ୟାଦି କରିକିରି ଅଟୋମେଟିକ୍ ସବୁ ରହିଛି, କିନ୍ତୁ ସେ ଅଟୋମେଟିକ୍ ମଧ୍ୟ ମନକୁ ମନ କାର୍ଯ୍ୟ କରିବ ନାହିଁ, ତାର ସୁଇଚ୍ ମାରିଲେ ସୁଇଚ୍ ଟିପିଲେ ସେଇଟା ଅଟୋମେଟିକ୍ ହିସାବରେ କାର୍ଯ୍ୟ କରିବ, ତ ମନକୁ ମନ ସେଇଟା ଲୁଗା ପଟେଇ ପକେଇଦେଲେ ସେ ମନକୁ ମନ ସଫା କରିଦେଇକି ଶୁଖେଇ ଦେବ ସାହାଯ୍ୟ ନା, ସେଇଟା ଅଟୋମେଟିକ୍ ମାନେ ସୁଇଚ୍ ମାରିଲେ ସେଇଟା ଅଟୋମେଟିକ୍ ହେବ, କିନ୍ତୁ ସୁଇଚ୍ ନ ମାରିଲେ ସେଇଟା ଅଟୋମେଟିକ୍ କାର୍ଯ୍ୟ କରିପାରିବ ନାହିଁ। ଯେକୌଣସି ବୈଜ୍ଞାନିକମାନେ ଯାହା ସବୁ ଉଦ୍ଭାବନ କରିଛନ୍ତି ଆଜି ପର୍ଯ୍ୟନ୍ତ, ଯେତେ ଅଟୋମେଟିକ୍ ସମ୍ପୂର୍ଣ୍ଣ ଫୁଲି ଅଟୋମେଟିକ୍ ବସ୍ତୁ ହେଉ ବା ଯାହା ହେଉ, କିନ୍ତୁ ତା ଦେହରେ ଗୋଟେ ଜଣେ ତାକୁ ସୁଇଚ୍ ଲଗାଇବାକୁ ପଡ଼ିବ, ସେ ଅଟୋମେଟିକ୍ ହେବ, ତାପରେ ଅଟୋମେଟିକ୍ ହେବ। ତେଣୁ ଏମିତି କିଛି ବସ୍ତୁ ନାହିଁ ଯେ ମନକୁ ମନ କାର୍ଯ୍ୟ କରିବ, କିନ୍ତୁ ଆମ ଶରୀର ହେଉଛି ଅଟୋମେଟିକ୍, ଶରୀର ଅଟୋମେଟିକ୍ ସବୁ ଆମ ଭିତରେ ସବୁ ଯେଉଁ ହେଉଛି ଖାଦ୍ୟ ଆମେ ଗ୍ରହଣ କରୁଛେ, ସେ କେମିତି କି ହଜମ କରିବା ପାଇଁ କ'ଣ ଇଏ କରିବାକୁ ପଡ଼ୁଛି, ଆମେ ନିଶ୍ୱାସ ନେଉଛୁ, ଶୋଇ ପଡ଼ିଲେ ମଧ୍ୟ ନିଶ୍ୱାସ ନେଉଛୁ, ଅଟୋମେଟିକ୍ ଚାଲିଛି ନିଶ୍ୱାସ ନେଉଛେ, ହଁ ଯଦି ନିଶ୍ୱାସ ନେବାର ଅସୁବିଧା ହୋଇଗଲା ଭେଣ୍ଟିଲେଟର ଆସୁଛି, ଭେଣ୍ଟିଲେଟର ଆମେ ଶୁଣା ହେଇଛି କିଛି ଦିନ ତଳେ ବମ୍ବେକୁ ଆସୁଥିଲା ଭେଣ୍ଟିଲେଟର କରୋନା ପାଇଁକିରି, ଡେନମାର୍କ ଗଭର୍ଣ୍ଣମେଣ୍ଟ ଦେଇଥିଲେ 3-4 ଭେଣ୍ଟିଲେଟର ଆସିଥିଲା, ଭେଣ୍ଟିଲେଟର ଲଗାଇଲେ ସିଏ ଆମକୁ ନିଶ୍ୱାସ ପ୍ରଶ୍ୱାସ ନେବା ଭେଣ୍ଟିଲେସନ୍ କରିବା, ନହେଲେ ଭଗବାନ ଏଭଳି ସୃଷ୍ଟି କରିଛନ୍ତି ଗୋଟେ ଶରୀର ଆମ ଭିତରେ ମେସିନ୍ ଦେଇଦେଇଛନ୍ତି ଅଟୋମେଟିକ୍, ହାର୍ଟ ଯେଉଁ ଚାଲୁଛି ପମ୍ପିଂ କରୁଛି ଗୋଟେ ସେକେଣ୍ଡରେ କେତେ ଥର ପମ୍ପ କରୁଛି ବିଟ୍ କରୁଛି ହାର୍ଟ ବିଟ୍ ହେଉଛି ଅଟୋମେଟିକ୍, ଏଇଟା ନୁହଁ ସେ ତାକୁ ଯେ କିଛି ଚଲାଉଛି ମେସିନ୍ ଲଗାଇକି ଚଲାଇବ ନା, ଆମର ଦରକାର ପଡ଼ୁଛି କଲ୍ ଅଫ୍ ନେଚର ଆସିଲା, କଲ୍ ଅଫ୍ ନେଚର ଆସିଲା ଅଟୋମେଟିକ୍, ସବୁ ଅଟୋମେଟିକ୍ ମୋ ଶରୀର ଭିତରେ ଯେଉଁ ରହିଛି ମେସିନ୍ ରହିଛି ଅଟୋମେଟିକ୍ ମେସିନ୍ ଭଗବାନ ସବୁ ଦେଇଦେଇଛନ୍ତି ଅଟୋମେଟିକ୍, ତେଣୁ ଭଗବାନ ଏଭଳି ଗୋଟେ ମେସିନ୍ ଛାଡ଼ି କରିଛନ୍ତି ବା ମନୁଷ୍ୟ ଶରୀର ସୃଷ୍ଟି କରିଛନ୍ତି, ସିଏ ମଧ୍ୟ ମନୁଷ୍ୟ ଶରୀର ସୃଷ୍ଟି କରିବ, ଏମିତି କୌଣସି ମେସିନ୍ ହେଇନାହିଁ ଯେ ସେଇ ମେସିନ୍ ଭଳିଆ ବସ୍ତୁକୁ ତିଆରି କରିବ, ସେ ମେସିନ୍ ଆଉ ଗୋଟେ ମେସିନ୍ ତିଆରି କରିପାରେ, କିନ୍ତୁ ସେ ମେସିନ୍ ସେଇ ସେଇଭଳି ମେସିନ୍ ତିଆରି କଲାଭଳି ମେସିନ୍ କିଛି ନାହିଁ ଏ ପର୍ଯ୍ୟନ୍ତ,
କିନ୍ତୁ ଭଗବାନ ଏଭଳି ତାଙ୍କର କ୍ରିୟା ରହିଛି, ଅନେକ ପ୍ରକାର ଅଦ୍ଭୁତ କ୍ରିୟା ରହିଛି ଭଗବାନଙ୍କର। ତେଣୁ ସେହି ଭଗବାନ ସ୍ୱାଭାବିକ ବଳ ତାଙ୍କର ସ୍ୱାଭାବିକ ସବୁ ରହିଛି। ତେଣୁ ସେହି ଭଗବାନ ଅପୂର୍ବଂ ନରମ, ନରବପୁ ସେ ଧାରଣ କରିଛନ୍ତି ଭଗବାନ। ଭଗବାନଙ୍କର ପ୍ରକୃତ ସ୍ୱରୂପ ହେଉଛି ନରବପୁ। ଭଗବାନଙ୍କର ଅନେକ ସ୍ୱରୂପ ରହିଛି। ଭଗବାନଙ୍କର ଯେମିତି କ'ଣ ଚତୁର୍ଭୁଜ ଧାରଣ କରିଛନ୍ତି, ନାରାୟଣ ରୂପ ଧାରଣ କରିଛନ୍ତି, ଏଇଥିପାଇଁ ଅନେକ ରୂପ ଧାରଣ କରିଛନ୍ତି ଭଗବାନ। କିନ୍ତୁ ମୂଳ ରୂପ ଭଗବାନଙ୍କର ରହୁଛି ଏଇ ନରବପୁ। ନରବପୁ ତାହାର ସ୍ୱରୂପ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ଭଗବାନ ଯେଉଁ ବିଭିନ୍ନ ପ୍ରକାର ଯେତେବେଳେ ଭଗବାନ ଦେଖେଇଲେ ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଦେଖେଇଲେ, ଅର୍ଜୁନ ଥରିବା ପାଇଁ ଆରମ୍ଭ କଲେ, ପ୍ରଭୁ କୁହ ଆପଣ କିଏ ପ୍ରଭୁ, ଆପଣ ନିଜର ପରିଚୟ ପ୍ରଦାନ କରନ୍ତୁ, ଏହିଭଳି ଭାବରେ ଡରି ଡରିକିରି କହୁଥିଲେ। ତେଣୁ ଭଗବାନ କହିଲେ ମୁଁ ହେଉଛି କାଳ, ଏହିଭଳି ଭାବରେ ସବୁ କହିକିରି ତାପରେ ତାଙ୍କୁ ତାଙ୍କର ଯେଉଁ ଦୁଇଭୁଜ ନର ରୂପକୁ ଦେଖେଇଲେ, ଦେଖିଲେ ସୌମ୍ୟ ସେଇଟାକୁ ଦେଖିକିରି ଅର୍ଜୁନ ଯାଇ ଶାନ୍ତ ହେଲେ। ନହେଲେ ସେ ଭୟ କରିବା ପାଇଁ ଆରମ୍ଭ କରୁଥିଲେ, ଥରୁଥିଲେ। ଏଭଳି ଭାବ ରୂପ ରହିଛି ଭଗବାନଙ୍କର, ଅନେକ ରୂପ ରହିଛି ଭଗବାନଙ୍କର। କିନ୍ତୁ ଅନେକ ରୂପ ଥିଲେ ମଧ୍ୟ ଭଗବାନଙ୍କର କୃଷ୍ଣର ଯେତେକ ଖେଳା ସର୍ବୋତ୍ତମ ନର ଲୀଳା ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଅନେକ ଭଗବାନଙ୍କ ରୂପ ରହିଛି, କିନ୍ତୁ ସର୍ବୋତ୍ତମ ହେଉଛି ନର ଲୀଳା ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳା 121 ଶ୍ଳୋକରେ ଏଇଟା କୁହାଯାଇଛି। ଏହି ଶ୍ଳୋକର ଭାଷ୍ୟରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହୁଛନ୍ତି, କୃଷ୍ଣଙ୍କର ଗୋକୁଳ ଲୀଳା, ବାସୁଦେବ ସଂକର୍ଷଣ ଆଦି ପରବ୍ୟମ ଲୀଳା, କାରଣାନବ ସାହି ଇତ୍ୟାଦି ପ୍ରଭୃତି ପୁରୁଷାବତାର ଲୀଳା, ମତ୍ସ୍ୟ କୁର୍ମା ଆଦି ନୈମିତିକ ଅବତାର ଲୀଳା, ବ୍ରହ୍ମା ଶିବାଦି ଗୁଣାବତାର ଲୀଳା, ପୃଥୁ ବ୍ୟାସାଦି ଆବିଷାବତାର ଲୀଳା, ସବିଶେଷ ପରମାତ୍ମା ଆଦି ଲୀଳା, ନିର୍ବିଶେଷ ବ୍ରହ୍ମ ପ୍ରଭୃତି ଅନନ୍ତ କ୍ରୀଡ଼ାମୟ ଭଗବାନଙ୍କର ଖେଳ ସମୂହ ମଧ୍ୟ ତାରତମ୍ୟ ବିଗ୍ରହରେ ତାରତମ୍ୟ ବିଚାରରେ କୃଷ୍ଣଙ୍କର ନରଲୀଳା ହିଁ ସର୍ବଶ୍ରେଷ୍ଠ। କୃଷ୍ଣଙ୍କର ସ୍ୱରୂପ ନରଲୀଳା ତାହାର ସ୍ୱରୂପ କ'ଣ, ଗୋପବେଶ ନଟବର ବେଣୁଧର ହେଉଛି ଭଗବାନଙ୍କର ମୂଳ ରୂପ ହେଉଛି ଏଇଟା। ମୂଳ ସ୍ୱରୂପ ହେଉଛି ଭଗବାନଙ୍କର ଏଇଭଳି ଭାବ। ନବକିଶୋର ନଟବର ସବୁବେଳେ ସେ ନବକିଶୋର ବୟସରେ ଥାନ୍ତି, ନଟବର ରୂପ ତାଙ୍କର, ତାଙ୍କର ଯୌବନ ଅବସ୍ଥା ମଧ୍ୟ ଆସେ ନାହିଁ, ନବକିଶୋର ଅବସ୍ଥାରେ ସେ ରହନ୍ତି। ହେଉଛି ଭଗବାନଙ୍କର ପ୍ରକୃତ ବିକ୍ରୟ ସ୍ୱରୂପ ହେଉଛି ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ସର୍ବ ନରବକୁ ଗୋପବେଶ ବେଣୁହସ୍ତ ନବକିଶୋର ଓ ନଟବର, ଇଏ ଭଗବାନ ରୂପ, ଅରିଜିନାଲ ରୂପ। କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଯେତେବେଳେ ଭଗବାନ ଆସନ୍ତି ନର ରୂପରେ, ସେମାନେ ସବୁ ଅବଜାଣନ୍ତି ମା ମୁଢ଼ା ମୂର୍ଖ, ସେମାନେ ଭାବନ୍ତି ଏ ଜଣେ ମନୁଷ୍ୟ, ଆଉ ଭଳି ମନୁଷ୍ୟ ଅବଜାଣନ୍ତି ମା ମୁଢ଼ା, ମହାନ ସିଂ ତନୁ ମା ସିଂ ପରମ ଭାବ ଅଜାଣନ୍ତ ମମ ମନୁତ୍ତମ। ଭଗବାନ ଯେ ଭୌତିକ ଜଗତର ଉର୍ଦ୍ଧ୍ୱରେ ସେଟା ସେମାନେ ବୁଝିପାରନ୍ତି ନାହିଁ, ଏତେ ଲୀଳା କଲେ ମଧ୍ୟ ଭଗବାନଙ୍କୁ ଦେଖିକି ମଧ୍ୟ ସେମାନେ ଭାବନ୍ତି ଏସବୁ ମନଗଢ଼ା କଳ୍ପନା, ଏଭଳି ଭାବରେ ବୁଝିପାରନ୍ତି ନାହିଁ ସେମାନେ ଭଗବାନଙ୍କ ଲୀଳାକୁ। ଏତେ ଲୀଳା ଭଗବାନ କରିଛନ୍ତି, ଏ ପର୍ଯ୍ୟନ୍ତ ମଧ୍ୟ ତାର ସାକ୍ଷୀ ସବୁ ରହିଛି, କିନ୍ତୁ ଭଗବତ ଗୀତା ରହିଛି, କେତେ କ'ଣ ରହିଛି, କିନ୍ତୁ ତଥାପି ଭକ୍ତମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ। ଯେଉଁଭଳି ଭାବରେ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଯେଉଁଭଳି ଭାବରେ ଉଲୁକ ନା ଦେଖେ ଯେ ସେ ସୂର୍ଯ୍ୟର କିରଣ, ସୂର୍ଯ୍ୟର କିରଣ ରହିଛି ଦିନବେଳା ପେଚା, ସେ ଆଖି ବୁଝିଦିଏ, ସେ ସୂର୍ଯ୍ୟ କିରଣ ସହିପାରେ ନାହିଁ, ସେ ଆଖି ବୁଝିଦିଏ। ତେଣୁ ସେ ସୂର୍ଯ୍ୟ କିରଣ କ'ଣ ସେ ଜାଣିନାହିଁ, ରାତି ହେଲେ ସେ ଦେଖିପାରେ, ସୂର୍ଯ୍ୟର କିରଣ ଯେମିତି ଉଲୁକ ନ ଦେଖେ ଦେଖିପାରେ ନାହିଁ, ସେଇଭଳି ଭାବରେ ନାସ୍ତିକମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ, ସେମାନେ ଭଗବାନ କେହି ନାହାନ୍ତି, ଏଇଭଳି ଭାବରେ କଥା ରହିଛି। ତେଣୁ ନରବକୁ ଭଗବାନ ଆସନ୍ତି, କାରଣ ତାଙ୍କର ସ୍ୱରୂପ ହେଉଛି ନର, ନର ସ୍ୱରୂପ। ତେଣୁ ଆମେ ସେହି ରୂପ ପ୍ରାପ୍ତ ହେଇଛେ, ଭଗବାନ ଭଳି ରୂପ ଆମେ ପ୍ରାପ୍ତ ହେଇଛେ। ତେଣୁ ବିଭିନ୍ନ ପ୍ରକାର ଜୀବ ଯେତେବେଳେ ସୃଷ୍ଟି କରାଯାଉଛି ଭୌତିକ ଜଗତରେ, 84 ଲକ୍ଷ ପ୍ରକାର ଜୀବ, ମନୁଷ୍ୟ ଶରୀର ଯେତେବେଳେ ସୃଷ୍ଟି ହେଉଛି, ଭଗବାନ ସେ ଶରୀର ଦେଖିକି ବହୁତ ଆନନ୍ଦିତ ହେଉଛନ୍ତି। ଭାଗବତ ଏକାଦଶ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ମନୁଷ୍ୟ ଶରୀର କ'ଣ, 1, 2, 3, 4 ବହୁ ପାଦ ତଥା ପଦ ବଭୟ ସନ୍ତି ପୁରା ସୃଷ୍ଟ ତାସାମ୍ୟ ପରୁଷି ପ୍ରିୟା। ଅନେକ ପ୍ରକାର ଜୀବ ସୃଷ୍ଟି କରିଛନ୍ତି ଭଗବାନ, କିନ୍ତୁ ମନୁଷ୍ୟ ଶରୀର ଯେତେବେଳେ ସୃଷ୍ଟି କଲେ ଭଗବାନ ସନ୍ତୁଷ୍ଟ ହୋଇଗଲେ। କାରଣ ଇଏ ହେଉଛି ଭଗବାନଙ୍କ ରୂପ ଭଳି ରୂପ ଆମେ ପ୍ରାପ୍ତ ହେଇଛେ, ମନୁଷ୍ୟ ଶରୀର ପ୍ରାପ୍ତ ହେଇଛେ। ତେଣୁ ଭଗବାନ ମନୁଷ୍ୟ ଶରୀର ଆସିଲେ, ମନୁଷ୍ୟ ଶରୀର ଆସିକରି ଯେଉଁ ଲୀଳା କରନ୍ତି, ଅଦ୍ଭୁତ ଅତିମାନବ ଲୀଳା କରନ୍ତି। ଭାଗବତ ଏକାଦଶ ସ୍କନ୍ଧ ଦଶମ ସ୍କନ୍ଧ ଏଗାର ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ପ୍ରଭୁ ପଚାରିଲେ ଭଗବାନ କେମିତି ଆମେ ଜାଣିବା, ଅବତାର ବୋଲି କେମିତି ଆମେ ଜାଣିବା, ଅବତାର ବୋଲି କେମିତି ମହାପ୍ରଭୁ କହିଲେ ସେ କଥା, ଅବତାର କେମିତି ଜାଣିବା। ଦୁଇଟି ଉପାୟ ଅଛି, ଗୋଟେ ହେଉଛି ତଟସ୍ଥ ଲକ୍ଷଣ, ଗୋଟେ ସ୍ୱରୂପ ଲକ୍ଷଣ। ଭଗବାନଙ୍କ ସ୍ୱରୂପ ଯେଉଁ ରହିଛି, ସ୍ୱରୂପରେ ଆମେ ଜାଣିବା, ଇଏ ହେଉଛି ଭଗବାନ। ଏବଂ ତାଙ୍କ କାର୍ଯ୍ୟ ଦ୍ୱାରା ଜ୍ଞାନ ହେଉଛି ତଟସ୍ଥ ଲକ୍ଷଣ। ତାଙ୍କ କାର୍ଯ୍ୟ ଦ୍ୱାରା ଯେଉଁ ଜ୍ଞାନ ଜଣେ କି ତଟସ୍ଥ ଲକ୍ଷଣ ଜାଣିପାରି ହେଉଛନ୍ତି ଭଗବାନ, ଭଗବାନଙ୍କ ଅବତାର। ତେଣୁ ଏ ଶ୍ଳୋକଟି ରହିଛନ୍ତି ଦଶମ ସ୍କନ୍ଧ ଏଗାର ଅଧ୍ୟାୟରେ। ଭଗବାନ ଯେତେବେଳେ ଯମୁନାର୍ଜୁନକୁ ବୃକ୍ଷକୁ ଉପାଡ଼ି ଦେଇଥିଲେ, ଛୋଟ ପିଲା ତିନି ବର୍ଷର ଲୀଳା ହୋଇଥିଲା, ସେହି ସମୟରେ ନଳକୁବେର ମଣିଗ୍ରୀବ ଭଗବାନ ସ୍ତୁତି କରୁଛନ୍ତି। ଦଶମ ସ୍କନ୍ଧ ଏଗାର ଅଧ୍ୟାୟ ବର୍ଣ୍ଣନା କରାଯାଇଛି ସେଇଟା। ତେଣୁ ସେ କହୁଛନ୍ତି, ଦଶମ ସ୍କନ୍ଧ ଦଶମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ସେ କହୁଛନ୍ତି ଯଶ୍ୟାବତାର ଜାଣନ୍ତେ ଶରୀର ସୁହା ଶରୀର ନା ତେଇସ୍ତେଇ ଅତ୍ରତି ସାହେ ବୀର୍ଯ୍ୟେଇ ଦେହେଶୁ ଅସଙ୍ଗତେ। ଇଏ ହେଉଛନ୍ତି ଭଗବତ ଭଗବାନଙ୍କର ଅବତାର। ଏଇଭଳି ଭାବରେ ଜାଣିବା, ତସ୍ୟାବତାର ଜାଣନ୍ତେ ଶରୀରେଶୁ ଅଶରୀର ନା, ଯଦିଓ ସେ ଶରୀରରେ ରହିଛନ୍ତି କିନ୍ତୁ ଅଶରୀର ଭଳି କାର୍ଯ୍ୟ କରିବେ, ଅଦ୍ଭୁତ କାର୍ଯ୍ୟ କରିବେ, ଅତୁଲତି ସାହି ଅତୁଲ ଅଦ୍ଭୁତ କାର୍ଯ୍ୟ ସେ କରିବେ। ତେଇସ୍ତେଇ ଅତୁଲତି ସାହି ବୀର୍ଯ୍ୟେଇ ଦେହେଶୁ ଅସଙ୍ଗତେ, ସେ ଯେଉଁ ବୀର୍ଯ୍ୟ ପ୍ରକାଶ କରିବେ, ଯେଉଁ ଶକ୍ତି ପ୍ରକାଶ କରିବେ, ଏଇଟା କେହି କରିପାରିବେ ନାହିଁ ମାନବ ଶରୀରରେ, ଏଭଳି ଏଇଟା କେହି କରିପାରିବେ ନାହିଁ। ତେଣୁ ଯେଉଁମାନେ ଭକ୍ତମାନ ନୁହନ୍ତି, ଭକ୍ତ ନୁହନ୍ତି, ସେମାନେ କହିବେ ଏସବୁ ମନଗଡ଼ା ଜିନିଷ, ଏ ଭଗବାନ ବୋଲି ସେମାନେ ବୁଝିବେ ନାହିଁ, ସେ ମନଗଡ଼ା ଜିନିଷ। ଏଇଭଳି ଭାବରେ ଭଗବାନଙ୍କୁ ମନୁଷ୍ୟ ବୋଲି ଜ୍ଞାନ କରନ୍ତି ସେମାନେ। ଭାଗବତ ଏକାଦଶ ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ମଧ୍ୟ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସେ କଥା, ଭଗବାନ ଯେଉଁ ଲୀଳା କରୁଥିଲେ, ଭଗବାନ ଲୀଳାକୁ ବର୍ଣ୍ଣନା କରି ଦଶମ ସ୍କନ୍ଧ ବାର ଅଧ୍ୟାୟରେ କହୁଛନ୍ତି, ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟ ଗତାନାଂ ପରଦୈବତେନ ମାୟା ସୁତାନାଂ ପରଦ ନରଦାରକେଣ ସାକଂ ବିଜଭୋ କୃତ ପୁଣ୍ୟ ପୁଞ୍ଜା। ଭଗବାନ ଯେତେବେଳେ ଅଭାସର ବଦ୍ଧ ଲୀଳାଟି କରୁଛନ୍ତି, ସେହି ସମୟରେ ବୃନ୍ଦାବନରେ ଭଗବାନ ଖେଳୁଛନ୍ତି ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ। ଏଇଟା ଦେଖି ସୁଖଦେବ ଗୋସ୍ୱାମୀ ଏ କଥାଟି କହିଥିଲେ, ଇଥଂ ସତାଂ ବ୍ରହ୍ମ ସୁତାନୁଭୂତ୍ୟା, ଏ ପାଞ୍ଚ ବର୍ଷର ବାଳକ, ତାଙ୍କୁ ଯେଉଁମାନେ ବ୍ରହ୍ମବାଦୀମାନେ ଜ୍ଞାନୀମାନେ ଯେତେବେଳେ ତାଙ୍କୁ ଦେଖିବେ, ସେ ବ୍ରହ୍ମସୁଖ ପ୍ରାପ୍ତ ହୁଅନ୍ତି। ଇଥଂ ସତାଂ ବ୍ରହ୍ମସୁଖ ଅନୁଭୂତ୍ୟା ଦାସ୍ୟ ଗତାନାଂ ପରଦୈବତେନ, ଯେଉଁମାନେ ଭଗବାନଙ୍କ ସହିତ ଦାସ୍ୟ ଭାବରେ ସମ୍ବନ୍ଧିତ ରହିଛନ୍ତି, ସେମାନେ ଯେତେବେଳେ ଦେଖିବେ, ଛୋଟ ପିଲା ହେଲେ କ'ଣ ହେବ, ସେ କହିବେ ଇଏ ହେଉଛନ୍ତି ଆମର ଶ୍ରେଷ୍ଠ ଦେବତା ପରଦୈବତେନ। ଏବଂ ମାୟା ସୁତାନାଂ ନରଧାର କେଣ, ଯେଉଁମାନେ ମାୟାର ଅଧୀନରେ ଅଛନ୍ତି ସେମାନେ ଜାଣନ୍ତି ଇଏ ଜଣେ ମନୁଷ୍ୟ ନରଧାର କେଣ, ସାକଂ ବିଜୟୁ କୃତ ପୁଣ୍ୟ ପୁଞ୍ଜା, ଏମାନେ ଯେଉଁ ଭଗବାନଙ୍କ ସହିତ ଲୀଳା କରୁଛନ୍ତି, ଏମାନେ ବହୁତ ପ୍ରକାର ପୁଣ୍ୟ କାର୍ଯ୍ୟ କରିଥିଲେ, ଆଜି ଭଗବାନଙ୍କ ଲୀଳାରେ ସାମିଲ ହେଇଛନ୍ତି। ସେଇଭଳି ଭାବରେ ଏମାନେ ମଧ୍ୟ ଆଜି ଏଇ କ'ଣ ଜାମ୍ବବାନ ତାଙ୍କର ଧାତ୍ରୀ ତାଙ୍କର ପୁତ୍ର ଏମାନେ ସବୁ ତାଙ୍କର କନ୍ୟା ମଧ୍ୟ ଭଗବାନଙ୍କ ଲୀଳାରେ ସାମିଲ ହେବେ। ଏମାନେ ସବୁ ଆମେ ମଧ୍ୟ ବହୁତ ପୁଣ୍ୟ କାର୍ଯ୍ୟ କରିଥିଲେ ଏବଂ ଆମେ ଯେଉଁ କଥା ଶୁଣୁଛେ ଏହି ମଧ୍ୟ ପୁଣ୍ୟ ଆମେ ପ୍ରାପ୍ତ ହେଉଛେ। ଶୁଣନ୍ତା ସୋ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ, ଆମର ସେତିକି ପୁଣ୍ୟ ଥିଲା ବୋଲି ଭଗବାନଙ୍କ ଲୀଳାକୁ ଶ୍ରବଣ କରୁଛେ ଏବଂ ଭଗବାନଙ୍କ ଲୀଳାକୁ ଯାହା ଶ୍ରବଣ କରୁଛେ ଇଏ ମଧ୍ୟ ପୁଣ୍ୟ ପ୍ରାପ୍ତ ହେଉଛେ ଆମେ। ଏଇଭଳି କଥା ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ତମ ଅପୂର୍ବଂ ନରଂ ଦୃଷ୍ଟୁଆ, ନର ରୂପ ଧାରଣ କରିଛନ୍ତି ଭଗବାନ, ନର ରୂପ ସେହି ରୂପରେ ସେ ଦେଖେଇ ଦେଇପାରିବେ। ଭଗବାନ ଅର୍ଜୁନ ଭଗବାନ ପ୍ରାର୍ଥନା କଲେ, ଭଗବାନ ଦଶମ ଅଧ୍ୟାୟ ଭଗବତ ଗୀତା ଦଶମ ଅଧ୍ୟାୟରେ ଯେଉଁ ବିଭୂତି ଯୋଗ ବିଷୟରେ କହିଲେ, ଅହମ୍ କ'ଣ ଆଦିତ୍ୟାନ ଅହମ୍ ବିଷ୍ଣୁ ଜ୍ୟୋତିଷାମ ରବିରାସ, ଏଇଭଳି ଭାବରେ ଅନେକ ପ୍ରକାର କହିଲେ, ନିଜର ବିଭୂତି ପ୍ରକାଶ କଲେ। ଅର୍ଜୁନ ଜାଣନ୍ତି ଯେତେବେଳେ ଲୋକ ଆସିଲେ ସେ କହିବେ ମୁଁ ମଧ୍ୟ ସେଇଭଳି ଭାବରେ, ମୁଁ ମଧ୍ୟ ସେଇଭଳି ଭାବରେ, କାରଣ ଭଗବାନ ଯେତେବେଳେ ଲୀଳା କରୁଥିଲେ ସେହି ସମୟରେ ପୌଣ୍ଡରକ ମଧ୍ୟ ସେଇଭଳି ଭାବରେ କହୁଥିଲେ ମୁଁ ହେଉଛି ଭଗବାନ ବୋଲି, ମୁଁ ହେଉଛି ବାସୁଦେବ। ଭବିଷ୍ୟତ କଥା କ'ଣ କହିବା, କଳିକାଳ କଥା କ'ଣ କହିବା। ତେଣୁ ଅର୍ଜୁନ ପଚାରିଲେ ପ୍ରଭୁ ଯେଉଁ ଆପଣ ଯେଉଁ କଥା କହିଲେ, ଏତେ ଶ୍ୟାମ ଦଷ୍ଟୁମ ଇଚ୍ଛା, ମୁଁ ଏଇଟାକୁ ଦେଖିବା ପାଇଁ ଚାହୁଁଛି। କିନ୍ତୁ ପ୍ରକୃତରେ ଅର୍ଜୁନ ଭଗବାନଙ୍କର ବିଶ୍ୱରୂପ ଦେଖିବା ପାଇଁ ଚାହୁଁନଥିଲେ, କିନ୍ତୁ କାହିଁକି କହିଲେ ମୁଁ ଦେଖିବା ପାଇଁ ଚାହୁଁଛି ନା, ଭବିଷ୍ୟତରେ ବହୁତ ଲୋକ ଆସିବେ, ସେଥିପାଇଁ ମୁଁ ହେଉଛି ଭଗବାନ। ତେଣୁ ସେମାନଙ୍କୁ ଜଣେଇବା ଯେ ପ୍ରକୃତରେ ସେମାନେ ଭଗବାନ ନୁହନ୍ତି, ତେଣୁ ଏଇଟାକୁ ଭଗବାନ କହିଲେ ଆପଣ ବିଶ୍ୱରୂପ ଦେଖାନ୍ତୁ। ତେଣୁ ଭଗବାନ ସେ ମନୁଷ୍ୟ ଶରୀରରେ ଥିଲେ, ରୂପ ମନୁଷ୍ୟ ରୂପରେ ଥିଲେ, ନରବକୁ ଧାରଣ କରିଥିଲେ, କିନ୍ତୁ ସାଙ୍ଗେ ସାଙ୍ଗେ ବିରାଟ ରୂପ ଧାରଣ କଲେ। ବିରାଟ ରୂପ 50 କୋଟି ଯୋଜନ ଭୌତିକ ଜଗତର ଯେଉଁ ରହିଛି ଆକାର 50 କୋଟି ଯୋଜନ, କିନ୍ତୁ ଏଭଳି ଭାବରେ ଭଗବାନ ରୂପ ଧାରଣ କଲେ 50 କୋଟି କ'ଣ 500 କୋଟି 1000 କୋଟି ଏଇଭଳି ଭାବରେ। ଭଗବାନ କହିଲେ ନ ତୁମାମ ସକ୍ଷିସ ଦୃଷ୍ଟି ମନେ ନେଇ ସବୁ ଚକ୍ଷୁଷା, ତୁମର ଏଇ ଯେଉଁ ଚକ୍ଷୁ ରହିଛି ଚକ୍ଷୁ ମାଧ୍ୟମରେ ମୋତେ ଦେଖିପାରିବ ନାହିଁ। ଦିବ୍ୟମ ଦଦାମି ଚକ୍ଷୁ ପଶ୍ଚିମ ଯୋଗମେଶ୍ୱର, ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି, ଦେଖିପାରିବ। କାରଣ କୋଟି କୋଟି ବର୍ଷ ବିତିଗଲେ ମଧ୍ୟ ସେ ରୂପକୁ ଜଣେ ଦେଖିପାରିବ ନାହିଁ, ଏତେ ବିରାଟ ଥିଲା, ଅନନ୍ତ ତାଙ୍କ ରୂପ ଥିଲା ସେ ଯେଉଁ ବିଶ୍ୱରୂପ। ତେଣୁ ସେଇ ମନୁଷ୍ୟ ଶରୀରରେ ସେ ରୂପ ଧାରଣ କଲେ, ପୁଣି ମଧ୍ୟ ଚତୁର୍ଭୁଜ ରୂପ ଧାରଣ କଲେ, ବିଷ୍ଣୁ ରୂପ ଧାରଣ କଲେ। ସେ ସୀତାରାମ ହନୁମାନ ଯେଉଁ କି ବିଶ୍ୱରୂପ ଧାରଣ ବିଷ୍ଣୁ ରୂପ ଧାରଣ କଲେ, ପୁଣି ମୋର ଦୁଇଭୁଜ ରୂପ ଧାରଣ କଲେ, ନରବପୁ ଧାରଣ କଲେ ଭଗବାନ, ଇଏ ହେଉଛନ୍ତି ଭଗବାନ। ତେଣୁ ଏଇଭଳି ଭାବରେ ନରଂ ଦୃଷ୍ଟୁଆ ଧାତ୍ରୀ ଚୁକ୍ରୋଶ ଭୀତବତ୍, ଭୀତବତ୍ ଭୀତ ବୋଲି କୁହାଗଲାନି, ଭୀତବତ୍ ଭୟବଳୀ, କାରଣ ଆଚାର୍ଯ୍ୟ ଟିକାରେ କହିଛନ୍ତି ବହୁତ କଥା ରହିଛି ଅର୍ଥ। ତେଣୁ ସେ ଧାତ୍ରୀ ଯିଏ ଥିଲା ସେ ଚୁକ୍ରୋଶ, ବହୁତ ଜୋରରେ ଚିତ୍କାର କରିବାକୁ ଆରମ୍ଭ କଲା, ଭୀତବତ୍। ତେଣୁ ତତ୍ଶ୍ରୁତ୍ୱା ଅଭ୍ୟଦ୍ରବତ୍ କ୍ରୋଧ, ଏ ଯେଉଁ କ୍ରୋଧ ଚିତ୍କାର କରୁଥିଲା ଧାତ୍ରୀ ଜଣଙ୍କ, ଭିତରେ ଥିଲେ ଜାମ୍ବବାନ, ସିଏ ଶୁଣିକିରି ଏଇଟା ଅଭ୍ୟଦ୍ରବତ୍ କ୍ରୋଧ, ବହୁତ ଜୋରରେ ଝାଇଁକିରି ଆସିଲେ, ଝାଇଁକିରି ଆସିଲେ ମାନେ ଟିକେ ଦୂରରେ ତାଙ୍କର ଥିଲା ବୋଧେ, ସେ ରହିଥିଲେ। ତେଣୁ ଅଭ୍ୟଦ୍ରବତ୍ ବହୁତ ଜୋରରେ ଯାଇକିରି ଆସିଲେ, ଅଭ୍ୟଦ୍ରବତ୍ କ୍ରୋଧ, ବହୁତ କ୍ରୋଧ ପ୍ରକାଶ କରି ଆସୁଛନ୍ତି। ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ତାଙ୍କର ଆସିବାର, ଏ ଭାଗବତ ଶାସ୍ତ୍ର ତାଙ୍କ କ୍ରୋଧ ବୋଲି କେମିତି ଜାଣିଲେ ନା, ଚକ୍ଷୁ ଲାଲ ପଡ଼ିଯାଇଛି, କ୍ରୋଧ ଅବସ୍ଥା ଦେଖିଛନ୍ତି ସିଏ। ତେଣୁ ତାର ସୁତୁଆ ଅଭ୍ୟଦ୍ରବତ୍ କ୍ରୋଧ, ଏଇଭଳିଆ କ୍ରୋଧ ହେଇକିରି ଆସୁଛନ୍ତି ସିଏ। ଜାମ୍ବବାନ ବଳିନାମ୍ବର, ଜାମ୍ବବାନ ବଳିମା, ଯେତେ ବଳଶାଳୀ ବ୍ୟକ୍ତି ଅଛନ୍ତି ତାଙ୍କ ମଧ୍ୟ ଶ୍ରେଷ୍ଠ, ଜାମ୍ବବାନ ବଳିନାମ୍ବର, ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଲୀଳାଟିକୁ। ତେଣୁ ଏଇଠି କୁହାଯାଉଛି 21 ନମ୍ବର ଶ୍ଳୋକରେ କୁହାଯାଉଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସୁନ୍ଦର ଭାବରେ କହୁଛନ୍ତି, ପ୍ରକୃତରେ ବସ୍ତୁତସ୍ତୁ ନ ଭିତା, ପ୍ରକୃତରେ ଭିତ ସେ ଭୟ କରୁନଥିଲେ, କିଏ ଆମର ଯେଉଁ ରହିଛନ୍ତି ଧାତ୍ରୀ ଜଣକ, ସେଥିପାଇଁ ଭିତ ବସ୍ତୁ ଶବ୍ଦ ବ୍ୟବହାର କରାଯାଇଛି, ଭିତ ଭଳି ଭିତ ନୁହଁ, ଭୟ କରୁନଥିଲେ ସିଏ, କାହିଁକି ନା ତତ୍ ଦର୍ଶନ ସ୍ୱଭାବ ନା ଏ ଆନନ୍ଦ ଉଦୟା, ଭଗବାନଙ୍କୁ ଦର୍ଶନ କଲେ, ଭଗବାନ ଦର୍ଶନ କଲେ ଭକ୍ତମାନେ ଆନନ୍ଦିତ ହୁଅନ୍ତି, କିନ୍ତୁ ଅଭକ୍ତମାନଙ୍କ କ୍ରୋଧ ଆସେ, କିଏ କେଉଁଭଳି ଭାବରେ ସେ ରୂପକୁ ଦେଖନ୍ତି। ଭଗବାନଙ୍କର ଦ୍ୱାଦଶ ରସ ବୈଶ, ସବୁ ରସର ସେ ଆଧା, ଦଶମ ସ୍କନ୍ଧ 43 ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ରଙ୍ଗମଞ୍ଚରେ ପ୍ରବେଶ କରୁଛନ୍ତି କିଏ କେଉଁଭଳି ଭାବରେ ଦେଖୁଛନ୍ତି ତାଙ୍କୁ, କଂସ ଯେତେବେଳେ ଦେଖୁଛି ତାଙ୍କୁ ଲାଗୁଛି କ'ଣ ମୃତ୍ୟୁ ରୂପ ଜପତେ, ଏ ସ୍ୱୟଂ ମୃତ୍ୟୁ ଜନ୍ମ ବୋଲି ତାଙ୍କୁ ଲାଗୁଛି ସେ କଂସକୁ, ଏବଂ କିଏ କେଉଁଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି ତାଙ୍କୁ ସେଇ ରସ ସେମାନେ ଆସ୍ୱାଦନ କରୁଛନ୍ତି। ତେଣୁ ଧାତ୍ରୀ ଜଣଙ୍କ ଭଗବାନ ଭକ୍ତ ଥିଲେ, ନହେଲେ ଭଗବାନ ଭକ୍ତଙ୍କର ସେ କେମିତି ସେବା ସେବିକା ହେବେ, ଏତେ ସହଜ ନୁହଁ। ଭାଗବତରେ କୁହାଯାଇଛି ଏଇଟା, ଯେଉଁମାନେ କ'ଣ ସ୍ୱଳ୍ପ ପୁଣ୍ୟବତାଂ, ଯେଉଁମାନେ ସ୍ୱଳ୍ପ ପୁଣ୍ୟ ଅଛି ସେମାନେ ଭଗବାନ ପ୍ରତି ତାଙ୍କର ଆସିବ ନାହିଁ। ଏସବୁ ତୃତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଶ୍ରୀକୁଟି ଅଛନ୍ତି, ଯେ ଯେଉଁ ଭଗବାନଙ୍କର ସେବା କରୁଛନ୍ତି ବା ଭଗବାନ ଭକ୍ତଙ୍କର ସେବା କରୁଛନ୍ତି ଏତେ ସହଜରେ ତାଙ୍କର ଆସିବ ନାହିଁ, ସେତିକି ତାଙ୍କର ପୁଣ୍ୟ ଥିବାରୁ ସେ କରୁଛନ୍ତି। କ'ଣ ସେ ଶ୍ଳୋକ ନା, ଦୁରାପାହି ଅଳ୍ପ ତପସ ସେବା ବୈକୁଣ୍ଠ ପଟ୍ଟନସୁ ଚତ୍ରୋପଗେତ ନିତ୍ୟମ ଦେବ ଦେବ ଜନାର୍ଦ୍ଦନ, ଏଇଟା ଦୁରାପାହି, ଏଇଟା ସମସ୍ତେ ପ୍ରାପ୍ତ ହୋଇପାରିବେ ନାହିଁ, ଅଳ୍ପ ତପସ ବ୍ୟକ୍ତିମାନେ ପାଇପାରିବେ ନାହିଁ। ସେବା ବୈକୁଣ୍ଠ ପଟ୍ଟନସୁ, ଭଗବାନଙ୍କ ସେବା ବା ବୈକୁଣ୍ଠ ପଟ୍ଟନସୁ, ଯେଉଁମାନେ ବୈକୁଣ୍ଠ ପଟ୍ଟନ କହିଲେ ଏଇ ଭକ୍ତିମାର୍ଗରେ ଯେଉଁମାନେ ଅଛନ୍ତି ତାଙ୍କର ସେବା ଏତେ ସହଜରେ ସମସ୍ତେ ପାଇପାରିବେ ନାହିଁ। ଯତ୍ରୋପଗତି ନିତ୍ୟମ୍, ବୈକୁଣ୍ଠ ବର୍ତ୍ତମ କହିଲେ କ'ଣ, ବୈକୁଣ୍ଠ ରାସ୍ତା କେଉଁଟା ନା ଯେଉଁଠି ସମସ୍ତେ ଭଗବାନଙ୍କୁ ଗୁଣଗାନ କରୁଛନ୍ତି। ଯତ୍ରୋପଗତି ନିତ୍ୟମ୍, ଦେବଦେବ ଜନାର୍ଦ୍ଦନ, ଦେବଦେବ ଜନାର୍ଦ୍ଦନଙ୍କର ଗୁଣଗାନ କରୁଛନ୍ତି। ଯେଉଁମାନେ ଅଳ୍ପ ତପସ୍ୟା କରି ସେସବୁ ଭାଗ୍ୟ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଆମକୁ ସେତିକି ଭାଗ୍ୟ ମିଳିଲା, ଆମେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କଲେ, ଆଲୋଚନା କଲେ, ସ୍ମରଣ କଲେ, ଆଉ ଏଇଭଳିଆ ସମୟ ହୋଇଗଲା। ବର୍ତ୍ତମାନ ଆମେ ଅନୁରୋଧ କରିବୁ ପ୍ରାଣ ଲୋକଙ୍କୁ, ସେ ଟିକେ ଭଗବାନଙ୍କର ନାମ କୀର୍ତ୍ତନ କରିକି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ ଗୀତ।